ଆଉ ତିଥି ଉପଲକ୍ଷେ କଥା କୀର୍ତ୍ତନକୁ ଆମେ ସ୍ୱାଗତ ଜଣାଉଛୁ। ଆଜି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି, ଆଜିର ତିଥିରେ 1434 ମସିହାରେ ଆଜି ତିଥିରେ ଆବିର୍ଭାବ ହୋଇଥିଲା ଅଦ୍ୱୈତାଚାର୍ଯ୍ୟଙ୍କର। ଏହି ଭଦ୍ରା ଧାମକୁ ସେ ଆସିଥିଲେ ଭଗବାନଙ୍କର ଚୈତନ୍ୟ ମହାପ୍ରଭୁ ଆସିବା ପୂର୍ବରୁ। ଏମାନେ ସବୁ ତାଙ୍କର ସବୁ ସାଙ୍ଗ ଅଙ୍ଗ ଉପାଙ୍ଗ ଅସ୍ତ୍ର ପାର୍ଶ୍ୱଦ ଏମାନେ ସବୁ ଆସନ୍ତି ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ। ତେଣୁ ଅଦ୍ୱୈତାଚାର୍ଯ୍ୟ ଆମେ ପଞ୍ଚତତ୍ଵ ରହିଛନ୍ତି, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବା ସାଧି ଶ୍ରୀ ଗୌର ଭକ୍ତବୃନ୍ଦ। ଅଦ୍ୱୈତାଚାର୍ଯ୍ୟ ଏମାନେ ସବୁ ଭଗବାନଙ୍କର ଅଙ୍ଗ ଉପାଙ୍ଗ ଅସ୍ତ୍ର ପାର୍ଶ୍ୱଦ ହିସାବରେ ସବୁ ଆସିଛନ୍ତି। ଭଗବାନ ପ୍ରତି ଯୁଗରେ ଆସନ୍ତି, ତେଣୁ କଳିଯୁଗରେ ଯେତେବେଳେ ଆସନ୍ତି ସେ ଏକୁଟିଆ ଆସନ୍ତି ନାହିଁ, ବା ସେ ନିଜକୁ ପ୍ରକାଶ କରନ୍ତି ନାହିଁ ସେ ଭଗବାନ ବୋଲି। ତେଣୁ ଭଗବାନ ଯେଉଁ ଆସିଛନ୍ତି, ଭଗବାନ ଚୈତନ୍ୟ ମହାପ୍ରଭୁ ଯେଉଁ ଆସୁଛନ୍ତି, ନିତ୍ୟାନନ୍ଦ ପ୍ରଭୁ କୃଷ୍ଣ ହେଉଛନ୍ତି, ଚୈତନ୍ୟ ମହାପ୍ରଭୁ ହେଉଛନ୍ତି କୃଷ୍ଣ, ନିତ୍ୟାନନ୍ଦ ପ୍ରଭୁ ହେଉଛନ୍ତି ବଳରାମ, ଏବଂ ଅଦ୍ୱୈତାଚାର୍ଯ୍ୟ ହେଉଛନ୍ତି ମହାସଂକର୍ଷଣ। ମହାସଂକର୍ଷଣ ଏବଂ କାରଣଦକ ସାହି ବିଷ୍ଣୁ ଯେଉଁ ରହିଛନ୍ତି, ମହାସଂକର୍ଷଣଙ୍କ ଠାରୁ ଯିଏ ଆସୁଛନ୍ତି କାରଣଦକ ସାହି ବିଷ୍ଣୁ, ସିଏ ହେଉଛନ୍ତି ସିଏ ମଧ୍ୟ ସେଇ ଗର୍ଭଦକ ସାହି ବିଷ୍ଣୁ, ସିଏ ମଧ୍ୟ କ୍ଷୀରଦକ ସାହି ବିଷ୍ଣୁ, ସିଏ ମଧ୍ୟ ଶେଷ, ସେ ମଧ୍ୟ ସଦାଶିବ। ଏହିସବୁ ତତ୍ତ୍ୱ ରହିଛି, ଅଦ୍ୱୈତାଚାର୍ଯ୍ୟଙ୍କ ତତ୍ତ୍ୱ ରହିଛି ଚୈତନ୍ୟ ଚରିତାମୃତରେ। କୃଷ୍ଣଦାସ କବିରାଜ ଗୋସ୍ୱାମୀ ପ୍ରଥମେ ମଙ୍ଗଳାଚରଣରେ 14ଟି ଶ୍ଳୋକ କହିଛନ୍ତି ମଙ୍ଗଳାଚରଣରେ। ତେଣୁ ଏହି ମଙ୍ଗଳାଚରଣରେ 6ଟି ଶ୍ଳୋକରେ ଚୈତନ୍ୟ ମହାପ୍ରଭୁଙ୍କର ତତ୍ତ୍ୱକୁ ପ୍ରକାଶ କରାଯାଇଛି, 5ଟି ଶ୍ଳୋକରେ ନିତ୍ୟାନନ୍ଦ ପ୍ରଭୁଙ୍କର ତତ୍ତ୍ୱକୁ ବର୍ଣ୍ଣନା କରାଯାଇଛି, 2ଟି ଶ୍ଳୋକରେ ଅଦ୍ୱୈତାଚାର୍ଯ୍ୟଙ୍କର ତତ୍ତ୍ୱକୁ ବର୍ଣ୍ଣନା କରାଯାଇଛି, ଏବଂ 1ଟି ଶ୍ଳୋକରେ ପଞ୍ଚତତ୍ତ୍ୱଙ୍କର ବର୍ଣ୍ଣନା କରାଯାଇଛି। ଏବଂ ପଞ୍ଚତତ୍ତ୍ୱ ଏକ ତତ୍ତ୍ୱ ଭଗବତ ତତ୍ତ୍ୱ, କିନ୍ତୁ 5 ଭାଗରେ ବିଭକ୍ତ ରହିଛନ୍ତି। ତେଣୁ ଏହିଭଳି ଭାବରେ 14ଟି ଶ୍ଳୋକରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଚୈତନ୍ୟ ଚରିତାମୃତରେ ମଙ୍ଗଳାଚରଣରେ ବର୍ଣ୍ଣନା କରିଛନ୍ତି 14ଟି ଶ୍ଳୋକରେ। ତେଣୁ ଆମେ ଅଦ୍ୱୈତାଚାର୍ଯ୍ୟଙ୍କର ଆବିର୍ଭାବ ଉପଲକ୍ଷେ ଆମେ ଅଦ୍ୱୈତାଚାର୍ଯ୍ୟଙ୍କର ତତ୍ତ୍ୱକୁ ପ୍ରକାଶ କରିବା। ତେଣୁ ସେଠି କୁହାଯାଉଛି, ଯସ୍ୟାଂଶ ଯସ୍ୟାଂଶାଂଶାଂଶ ପରାତ୍ମା ଖିଳାନାଂ ପୋଷ୍ଟା ବିଷ୍ଣୁର୍ ଭାତି ଦୁଗ୍ଧ ଦିଶାଇ ଖୌଣୀ ଭର୍ତ୍ତା ଯତ୍କଳା ସୋପି ଅନନ୍ତ ତଂ ଶ୍ରୀ ନିତ୍ୟାନନ୍ଦଂ ରାମଂ ପ୍ରପଦ୍ୟେ। ଇଏ ନିତ୍ୟାନନ୍ଦ କଥା ଅଦ୍ୱୈତାଚାର୍ଯ୍ୟଙ୍କର ହେଲା କ'ଣ ନା 12 ଏବଂ 13, ଏଇ 2ଟି ଶ୍ଳୋକରେ ଅଦ୍ୱୈତାଚାର୍ଯ୍ୟଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି। ମହାବିଷ୍ଣୁ ଜଗତ୍କର୍ତ୍ତା ମାୟାଜ ସୃଜତ୍ୟଧ ତସ୍ୟାବତାର ଏବାୟମ୍ ଅଦ୍ୱୈତାଚାର୍ଯ୍ୟ ଈଶ୍ୱର ଅଦ୍ୱୈତଂ ହରିଣ୍ୟା ଦ୍ୱୈତା ଆଚାର୍ଯ୍ୟଂ ଭକ୍ତି ସଂସନାତ୍ ଭକ୍ତାବତାରମୀଶଂ ତମ୍ ଅଦ୍ୱୈତାଚାର୍ଯ୍ୟଂ ଆଶ୍ରୟେ। ମହାବିଷ୍ଣୁ ଜଗତ୍କର୍ତ୍ତା, ଆମର ଭୌତିକ ଜଗତ ଯେଉଁ ସୃଷ୍ଟି ହେଉଛି ଏ ମହାବିଷ୍ଣୁଙ୍କଠାରୁ ସୃଷ୍ଟି ହେଉଛି। ସିଏ ମହାବିଷ୍ଣୁଙ୍କର ଈକ୍ଷଣରେ ଏ ଯେଉଁ ମହତତ୍ତ୍ୱ ରହିଛି ସେଥିରେ ବିକାର ଆସେ, ତେଣୁ ଏ ଗୁଣର ବୈଷମ ଆସେ, ଏଇଭଳି ଭାବରେ ସୃଷ୍ଟି ହୁଏ। ମହାବିଷ୍ଣୁ ହେଉଛନ୍ତି କାରଣ, ମହାବିଷ୍ଣୁ ଯେତେବେଳେ ଈକ୍ଷଣ କରନ୍ତି ମହତତ୍ତ୍ୱରେ, ଈକ୍ଷଣ ମାଧ୍ୟମରେ ସେ ଜୀବମାନଙ୍କୁ ତାଙ୍କର ମହତତ୍ତ୍ୱର ଗର୍ଭରେ ପ୍ରବେଶ କରାନ୍ତି, ଏହିଭଳି ଭାବରେ ଗର୍ଭାଧାନ ହୁଏ। ଭଗବତ ଗୀତାରେ ଭଗବାନ କହିଛନ୍ତି, ମମ ଯୋନିର୍ ମହତ୍ ବ୍ରହ୍ମ ତସ୍ମିନ୍ ଗର୍ଭଂ ଦଧାମ୍ୟହଂ ସମ୍ଭବ ସର୍ବଭୂତାନାଂ ତତୋ ଭବତି ଭାରତ। ଏ ଭୂତ ପ୍ରକୃତି ହେଉଛି ଭଗବାନଙ୍କର ଶକ୍ତି, ତା ମାଧ୍ୟମରେ ଭଗବାନ ଜୀବକୁ ସବୁ ପ୍ରଦାନ କରନ୍ତି, ତସ୍ମିନ୍ ଗର୍ଭଂ ଦଧାମ୍ୟହଂ ସମ୍ଭବ, ସେଇ କାରଣରୁ ଜଣେ ଏହିସବୁ ସବୁ ଜୀବନ ସୃଷ୍ଟି ହେଉଛି। ସର୍ବଭୂତାନାଂ ତତୋ ଭବତି ଭାରତ, ସବୁ ଜୀବମାନେ ସୃଷ୍ଟି ହେଉଛନ୍ତି। ଏଭଳି ଭାବରେ ମହାବିଷ୍ଣୁ ସିଏ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ। ମାୟା ଯହ ସୃଜତି ଅଧ, ଏଇ ମାୟା, ଏଇ ତ୍ରିଗୁଣମୟୀ ମାୟା ଦ୍ୱାରା ଏଇ ଭୌତିକ ଜଗତକୁ ସେ ସୃଷ୍ଟି କରନ୍ତି। ତସ୍ୟାବତାର ଏବାୟମ୍ ଅଦ୍ୱୈତାଚାର୍ଯ୍ୟ ଈଶ୍ୱର, ତେଣୁ ତାଙ୍କର ତସ୍ୟାବତାର, ସେଇ ମହାବିଷ୍ଣୁଙ୍କର ଅବତାର ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ ଈଶ୍ୱର, ଅଦ୍ୱୈତାଚାର୍ଯ୍ୟ। ସେହିଭଳି ଭାବରେ ଅଦ୍ୱୈତଂ ହରିଣାଦ୍ୱୈତାତ୍ ଆଚାର୍ଯ୍ୟଂ ଭକ୍ତି ସଂସନାତ୍ ଭକ୍ତାବତାର ମିଶଂ ତମ ଅଦ୍ୱୈତାଚାର୍ଯ୍ୟ ଆଶ୍ରୟ। ଅଦ୍ୱୈତଂ କହିଲେ ଦୁଇ ନୁହଁ, ସେ ଏକ ଅଦ୍ୱୈତମ୍। ହରିଣାଦ୍ୱୈତାଚାର୍ଯ୍ୟ ହରିଙ୍କ ଠାରୁ ଭିନ୍ନ ନୁହନ୍ତି, ସେ ଭିନ୍ନ ତତ୍ତ୍ୱ ନୁହନ୍ତି, ତେଣୁ ତାଙ୍କର ନାମ ହେଉଛି ଅଦ୍ୱୈତ। ଏବଂ ଯେହେତୁ ସେ କ'ଣ ଭକ୍ତି ସଂସନାତ, ସେ ଭକ୍ତି ଶିକ୍ଷା ପ୍ରଦାନ କରନ୍ତି, ତେଣୁ ତାଙ୍କର ନାମ ହେଉଛି ଆଚାର୍ଯ୍ୟ। ଭଗବାନ ଠାରୁ ଭିନ୍ନ ନ ହୋଇଥିବାରୁ ତାଙ୍କ ନାମ ହେଉଛି ଅଦ୍ୱୈତ, ଏବଂ ସେ ଭକ୍ତି ଶିକ୍ଷା ପ୍ରଦାନ କରନ୍ତି ବୋଲି ତାଙ୍କ ହେଉଛନ୍ତି ଆଚାର୍ଯ୍ୟ। ତେଣୁ ଏଇ ଦୁଇଟି ଶବ୍ଦ ମିଶିକରି ଇଏ ହେଉଛନ୍ତି ଭକ୍ତ ଅବତାର, ଭଗବାନଙ୍କର ଅବତାର, ଭକ୍ତ ରୂପକ ଅବତାର ସେ ଅଦ୍ୱୈତାଚାର୍ଯ୍ୟ। ତେଣୁ ତାଙ୍କୁ ଆମେ ଆଶ୍ରୟ କରିବା, ଅଦ୍ୱୈତାଚାର୍ଯ୍ୟଙ୍କ କୃପାରୁ ଆମେ କିଛି ତାଙ୍କ ବିଷୟରେ କିଛି କଥା କହିବା। ଏଣୁ ଅଦ୍ୱୈତାଚାର୍ଯ୍ୟ ଆମେ କହିଲେ ଭଗବାନ ଆସିଥିଲେ 1486 ମସିହାରେ ଚୈତନ୍ୟ ମହାପ୍ରଭୁ, କିନ୍ତୁ ଅଦ୍ୱୈତାଚାର୍ଯ୍ୟ ଆସିଲେ 1434 ମସିହାରେ, ପାଖାପାଖି 56 ବର୍ଷ ପୂର୍ବରୁ ଅଧିକ ଆଗରୁ ଆସିଥିଲେ ସେ। ଭଗବାନ ଯେତେବେଳେ ଆସନ୍ତି, ତାଙ୍କର ଗୁରୁ, ତାଙ୍କର ପିତା ଏମାନେ ସବୁ ଆଗୁଆ ଆସନ୍ତି ଭଗବାନ ଲୀଳାରେ ସାମିଲ ହେବା ପାଇଁ। ଆମେ ଦେଖିବା ଭଗବାନ ଯେତେବେଳେ ଆସିଲେ ତା ପୂର୍ବରୁ ନନ୍ଦ ମହାରାଜ, ବସୁଦେବ ଏମାନେ ସବୁ ଆସି ତାଙ୍କର ଆସିଯାଇଥିଲେ, ତେଣୁ ସେ ଭଗବାନ ତାଙ୍କର ପୁତ୍ର ରୂପରେ ଆସିଲେ। ପିତା ଆଗ ଆବିର୍ଭାବ ହେବେ, ତାପରେ ପୁତ୍ର ଆସିବେ। ସେହିଭଳି ଭାବରେ ଏଠି ଇଏ ହେଉଛନ୍ତି ତାଙ୍କର ଅଂଶ, ତାଙ୍କ ଭଗବାନ ଲୀଳାରେ ସାମିଲ ହେବା ପାଇଁ ଆସୁଛନ୍ତି, ତେଣୁ ସେ ଆଗୁଆ ଆସୁଛନ୍ତି। 1434 ମସିହାରେ ସେ ଆସିଛନ୍ତି। ତାଙ୍କର ଆବିର୍ଭାବ ସ୍ଥାନ ହେଉଛି ବୃନ୍ଦାବନ ଦାସ ଠାକୁର ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ ଏହିଭଳି ଭାବରେ କହିଛନ୍ତି, ସେଇ ନବଦ୍ୱୀପେ ବୈସେ ବୈଷ୍ଣବ ଅଗ୍ରଗଣ୍ୟ ଅଦ୍ୱୈତାଚାର୍ଯ୍ୟ ନାମ ସର୍ବଲୋକ ଧନ୍ୟ। ନବଦ୍ୱୀପରେ ଏଇ ଅଦ୍ୱୈତାଚାର୍ଯ୍ୟଙ୍କର ଆବିର୍ଭାବ ହୋଇଥିଲା, ଜ୍ଞାନ ଭକ୍ତି ବୈରାଗ୍ୟର ଗୁରୁ ମୁଖ୍ୟତର, ଜ୍ଞାନ ଭକ୍ତି ଏବଂ ବୈରାଗ୍ୟ ଇଏ ହେଉଛନ୍ତି ଗୁରୁ, ଶିକ୍ଷା ଦେଉଛନ୍ତି। କୃଷ୍ଣ ଭକ୍ତି ବାଖାନିତେ ଯେହେନ ଶଙ୍କର, ଏ କୃଷ୍ଣ ଭକ୍ତିକୁ ସେ ବ୍ୟାଖ୍ୟାନ କରୁଛନ୍ତି। ଶଙ୍କର ଆମେ ସଦାଶିବଙ୍କର ମଧ୍ୟ ସିଏ ହେଉଛନ୍ତି ଅବତାର, ଏକାଧାରରେ ସିଏ ସମସ୍ତଙ୍କର ଅବତାର ବୋଲି କୁହାଯାଇଛି। ତ୍ରିଭୁବନେ ଆଚ୍ଛେଦତ ଶାସ୍ତ୍ରର ପ୍ରଚାର ସର୍ବତ୍ର ବ୍ୟାଖ୍ୟାନ କୃଷ୍ଣ ପଦଭକ୍ତି ସାର, ଯେତେ ସବୁ ରହିଛନ୍ତି ଶାସ୍ତ୍ର ସବୁ ରହିଛନ୍ତି, ସେ ଶାସ୍ତ୍ରରେ ସେ ଭଗବାନଙ୍କ ଭକ୍ତିକୁ ସ୍ଥାପନ କରିଛନ୍ତି। ତାଙ୍କ ଲୀଳା ସବୁ ଆସିବ ଯେ ଯେତେବେଳେ ଯେଉଁ ଭଗବତ ଗୀତାରେ ସବୁ ଶ୍ଳୋକରେ ଭଗବତ ଭକ୍ତି ବର୍ଣ୍ଣନା କରାଯାଇଛି, ଯେଉଁ ଶ୍ଳୋକରେ ଅଦ୍ୱୈତାଚାର୍ଯ୍ୟ ଏଇ ଭକ୍ତିକୁ ପ୍ରାପ୍ତ ହୁଅନ୍ତି ନାହିଁ, ସେଦିନ ସେ ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ତେଣୁ ମହାପ୍ରଭୁ ଆସି ତାଙ୍କୁ ସେ ଶିକ୍ଷା ଦିଅନ୍ତି କିଭଳି ଭାବରେ ଏଠାରେ ଭକ୍ତି ରହିଛି। ଏସବୁ କଥା ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଆମେ ପରେ ସେଇଟା ଆଲୋଚନା କରିବା। ଏଣୁ ଏଇଟା ଭଗବାନ ଯେତେବେଳେ ଆସିଲେ 1434 ମସିହାରେ, ସେ ସମୟରେ ଅବସ୍ଥା ଯେତେବେଳେ ଭଗବାନ ଆସନ୍ତି, ଆପଣମାନେ ଜାଣନ୍ତି ଭଗବାନ ଆସିବା ସମୟରେ କିଭଳି ଭାବରେ ହୋଇଥାଏ ଅବସ୍ଥା ପୃଥିବୀରେ, ଧର୍ମର ଗ୍ଲାନି ହୋଇଯାଇଥାଏ, ଅଧର୍ମର ଅଭ୍ୟୁତ୍ଥାନ ହୋଇଯାଇଥାଏ, ଏବଂ ପ୍ରତି ଯୁଗରେ ଭଗବାନ ଧର୍ମକୁ ସ୍ଥାପନ କରିବା ପାଇଁ ଆସନ୍ତି, ଯୁଗେ ଯୁଗେ ବୋଲି କୁହାଯାଇଛି। ଭଗବାନ ଯେଉଁ ଆସନ୍ତି ପ୍ରତି ଯୁଗରେ ଆସନ୍ତି, କିନ୍ତୁ ଭଗବାନଙ୍କର ଆଉ ଗୋଟେ ନାମ ହେଉଛି ତ୍ରିଯୁଗ, ଭଗବାନ ତିନି ଯୁଗରେ ଆସନ୍ତି ବୋଲି କୁହାଯାଉଛି ତ୍ରିଯୁଗ। ତେଣୁ ଇଏ ହେଉଛି ଏ କଥାଟି ଆଲୋଚନା ହୋଇଥିଲା ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ସହିତ ଗୋପୀନାଥ ଆଚାର୍ଯ୍ୟଙ୍କର। ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏତେ ଉନ୍ନତ ଜ୍ଞାନ ତାଙ୍କର ରହିଛି, ଶଙ୍କରାଚାର୍ଯ୍ୟଙ୍କର ଇଏ ହେଉଛି ବୃହସ୍ପତିଙ୍କର ଅବତାର, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏତେ ଜ୍ଞାନ ରହିଛି କିନ୍ତୁ ମହାପ୍ରଭୁଙ୍କୁ ସେ ଜାଣିପାରୁନାହାନ୍ତି। ଏଇ ଯେଉଁ ଶ୍ଳୋକଟି ରହିଛି ଶାସ୍ତ୍ରରେ, ଏ ତ୍ରିଯୁଗ ଭାଗବତ ସପ୍ତମ ସ୍କନ୍ଧରେ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ଭଗବାନଙ୍କ ସ୍ତୁତିରେ, ନୃସିଂହଦେବଙ୍କ ସ୍ତୁତିରେ ଏ କଥାଟି କହେ ତ୍ରିଯୁଗ। ତେଣୁ ସେଠି ସେ ଜାଣନ୍ତି, ତେଣୁ ଯେତେବେଳେ ଗୋପୀନାଥ ଆଚାର୍ଯ୍ୟ ସେ ଭଗବାନ ଭକ୍ତ, ସେ ଜାଣନ୍ତି ଭଗବାନଙ୍କ ତତ୍ତ୍ୱକୁ, ଭଗବାନଙ୍କ ତତ୍ତ୍ୱ। ଯେତେବେଳେ ମହାପ୍ରଭୁ ଯାଇଥିଲେ 1486 ଆମେ ମହାପ୍ରଭୁଙ୍କ ବିଷୟରେ ଆଲୋଚନା କରିବା, ଅଦ୍ୱୈତାଚାର୍ଯ୍ୟଙ୍କର କଥାରୁ ଆରମ୍ଭ ହେବ ବର୍ତ୍ତମାନ, ତା'ପରେ ନିତ୍ୟାନନ୍ଦଙ୍କ କଥା ଆସିବ, ତା'ପରେ ମହାପ୍ରଭୁଙ୍କ କଥା ଆସିବ। ଏଇଭଳି ଭାବରେ କଥା ଅଦ୍ୱୈତାଚାର୍ଯ୍ୟଙ୍କର ଭଗବାନ ମହାପ୍ରଭୁଙ୍କ ଲୀଳା, ଏ କରୁଣା ଅବତାର। ଯେଉଁ କୃପା ଭଗବାନ ପ୍ରଦର୍ଶନ କରିନଥିଲେ ସେହି କୃପାକୁ ଚିରକାଳ ଦେଇ ପ୍ରଦର୍ଶନ କରିନଥିଲେ ବା ପ୍ରଦାନ କରିନଥିଲେ ସେହି କୃପାକୁ ମହାପ୍ରଭୁ ଦେଉଛନ୍ତି, ତାଙ୍କ ଲୀଳାରେ ଏମାନେ ସବୁ ସାହାଯ୍ୟ କରୁଛନ୍ତି। ତେଣୁ ଅଦ୍ୱୈତାଚାର୍ଯ୍ୟ ଯେଉଁ ରହିଛନ୍ତି, ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ସେ କହିଲେ ନା ଭଗବାନ ହେଉଛନ୍ତି ତ୍ରିଯୁଗ, ସେ ଚାରି ଯୁଗରେ ଆସନ୍ତି ନାହିଁ, ତ୍ରିଯୁଗ ଏଇଭଳି ଭାବରେ କହିଲେ। କିନ୍ତୁ ଭଗବାନ କହୁଛନ୍ତି ଯୁଗେ ଯୁଗେ ଆସନ୍ତି ବୋଲି। ଏ କଥା ଗୋପୀନାଥ ଆଚାର୍ଯ୍ୟ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ତାଙ୍କୁ ସେ ଭାଇ ଭିଣୀ ଶଳା ଭିଣୀ ହେବେ, ଶଳା ଭିଣୀ ହେବେ, ତାଙ୍କର ଆଲୋଚନା ସବୁ ଚାଲିଛି। ମହାନ ବିଦ୍ୱାନ ବ୍ୟକ୍ତି ସମସ୍ତେ ଦୁଇଜଣ ଯାକ, ଜଣେ ଭକ୍ତ ଆଉ ଜଣେ ଭକ୍ତ ନୁହନ୍ତି, ଭକ୍ତ ପରେ ଭକ୍ତ ହେବେ, ଭକ୍ତ ସଙ୍ଗରେ ସେମାନେ ଭକ୍ତ ହେବେ। ତେଣୁ ଏ ଯେଉଁ ତ୍ରିଯୁଗର ଅର୍ଥ ହେଉଛି ଭଗବାନ ଯେଉଁ କଳିଯୁଗରେ ଆସନ୍ତି ସେ ନିଜକୁ ପ୍ରକାଶ କରନ୍ତି ନାହିଁ, ଛନ୍ନ ରୂପ ସେ ଯେଉଁ ଶ୍ଳୋକଟି ଅଛନ୍ତି ଭାଗବତମ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ସେ କହୁଛନ୍ତି କ'ଣ ନା, ଇଥଂ ରୁ ତୀର୍ଯ୍ୟ କୃଷି ଦେବ ଦଶାବତାରୈ ଲୋକାନ୍ ବିଭାବସି ହଂସି ଜଗତ୍ ପ୍ରତିପାନ୍ ଧର୍ମଂ ମହାପୁରୁଷ ପାଶି ଯୁଗାନୁବୃତ୍ତିଆ ଛନ୍ନ କଳୌ ଯତ୍ ଅଭବ ସ୍ତ୍ରୀଯୁଗୋତ ସତ୍ତ୍ୱମ୍। ଛନ୍ନ କଳୌ, ଛନ୍ନ କଳୌ, ଭଗବାନ ସବୁ ମନୁଷ୍ୟ ସମାଜରେ ଆସନ୍ତି, ପଶୁ ସମାଜରେ ଆସନ୍ତି, ଜଳ ସମାଜରେ, ଜଳଜୀବ ସମାଜରେ ଆସନ୍ତି, ସବୁ ସମାଜରେ ଆସନ୍ତି। କ'ଣ ପାଇଁ ଆସନ୍ତି ନା, ଇଥଂ ନୁ ତୀର୍ଯ୍ୟ କୃଷି ଦେବ ଦଶା ଲୋକାନ୍ ବିଭାବ ହେସି ହଂସି ଜଗତ୍ ପ୍ରତିପାନ୍। ଲୋକମାନଙ୍କୁ ତାଙ୍କୁ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ପରିତ୍ରାଣାୟ ସାଧୁ ବିନା ଆଶାୟ ଚ ଦୁଷ୍କୃତାମ୍। ହଂସି କହିଲେ ଯେଉଁମାନେ ଭଗବାନ ଶରଣରେ ଯାଆନ୍ତି ନାହିଁ ତାଙ୍କୁ ହତ୍ୟା କରନ୍ତି, ହଂସି ଏଇଭଳି ଭାବରେ ଜଗତ୍ ପ୍ରତିପାନ୍, ଜଗତ୍ ପାଳନ କରନ୍ତି। ସେ ମହାପୁରୁଷ ଭଗବାନ ଧର୍ମଙ୍ଗ ମହାପୁରୁଷ ପାଶି ଯୁଗାନୁବୃତ୍ତି, ପ୍ରତି ଯୁଗରେ ସେଇ ଅନୁସାରେ ଭଗବାନ ଆସନ୍ତି। କିନ୍ତୁ କଳିଯୁଗରେ ଯେତେବେଳେ ଆସନ୍ତି ସେ ହେଉଛନ୍ତି ଛନ୍ନ କଳୌ, ଛନ୍ନ ଭାବରେ ଆସନ୍ତି, କ'ଣ ସେ ଗୁପ୍ତ ଭାବରେ ଆସନ୍ତି, ଛନ୍ନ କଳୌ ଯତ୍ ଅଭବ ତ୍ରିଯୁଗ, ସେଥିପାଇଁ ଭଗବାନଙ୍କର ନାମ ହେଉଛି ତ୍ରିଯୁଗ। ତେଣୁ ଇଏ କଳିଯୁଗର ଅବସ୍ଥାରେ ମଧ୍ୟ ସେଇଭଳି ଭାବରେ ହୋଇଯାଇଥିଲା, ଲୋକମାନେ ଧର୍ମ କ'ଣ ଜାଣୁନଥିଲେ, ବିଭିନ୍ନ ପୂଜା ପୂଜି ସବୁ କରୁଥିଲେ କିନ୍ତୁ ବର୍ତ୍ତମାନ ମଧ୍ୟ ଲୋକମାନେ କିଏ ଜାଣୁଛନ୍ତି ପ୍ରକୃତ ଧର୍ମ କ'ଣ। ତେଣୁ ବିଭିନ୍ନ ଦେବାଦେବୀମାନେ ପୂଜା କରୁଥିଲେ, ଦେବାଦେବୀ ପୂଜା ସେ କହୁଛନ୍ତି ଏଇଟା ହେଉଛି ପ୍ରକୃତ, ମାନେ ଇଏ ହେଉଛି ପ୍ରକୃତ ଧର୍ମ। ତେଣୁ ଯେ ଭଗବାନଙ୍କ ପୂଜା ଯିଏ ହେଉଛି ମୁଖ୍ୟ ସେଇଟାକୁ ସେମାନେ ଜାଣିନଥିଲେ। ଅଦ୍ୱୈତାଚାର୍ଯ୍ୟ ଯେତେବେଳେ ଆସିଲେ ସେତେବେଳେ ଦେଖିଲେ ନବଦ୍ୱୀପରେ ସେଇଭଳି ଭାବରେ ଅବସ୍ଥା ହୋଇଥିଲା, ତେଣୁ ତାଙ୍କର ହୃଦୟ ବିଦାରଣ ହୋଇଗଲା। ତେଣୁ ସେ ଚାହିଁଲେ ଲୋକମାନଙ୍କ କେମିତି ମଙ୍ଗଳ ହେବ, କେମିତି ଚିନ୍ତା କରୁଛନ୍ତି ଅଦ୍ୱୈତାଚାର୍ଯ୍ୟ ସେ କଥା କହ, ତୁଳସୀ ମଞ୍ଜରୀ ସହିତ ଗଙ୍ଗା ଜଳେ ନିରବଧି ସେବେ କୃଷ୍ଣ ମହାକୁତୁହଳେ। ତେଣୁ ସେ ଭଗବାନଙ୍କୁ ଅବତାର କରିବା ପାଇଁ ସେ ସବୁ ବ୍ୟବସ୍ଥା କଲେ, ତେଣୁ ଚିନ୍ତା କଲେ କେମିତି ଭଗବାନ ଅବତାର ଗ୍ରହଣ କରିବେ। ତେଣୁ ଶାସ୍ତ୍ରରେ ଏଇଟାକୁ ପାଇଲେ ତୁଳସୀ ମଞ୍ଜରୀ ସହିତ ଏ ଯେଉଁ କ'ଣ ଜଳ ପ୍ରଦାନ କଲେ ଭଗବାନଙ୍କୁ ସେ ସନ୍ତୁଷ୍ଟ ହେଇ ବିକ୍ରି ହୋଇଯାଆନ୍ତି, ଏ ଗୋଟେ ଶ୍ଳୋକ ଅଛନ୍ତି ଶାସ୍ତ୍ରରେ। ତେଣୁ ଅଦ୍ୱୈତାଚାର୍ଯ୍ୟ କ'ଣ କଲେ ନା, ପ୍ରତିଦିନ ତୁଳସୀ ମଞ୍ଜରୀ ସହିତ ଗଙ୍ଗା ଜଳରେ ଏଇ ଯେଉଁ ଶାଳଗ୍ରାମକୁ ପୂଜା କରନ୍ତି, ନିରବଧି ସେବେ କୃଷ୍ଣ ମହାକୁତୁହଳେ, ଭଗବାନଙ୍କୁ ଆହ୍ୱାନ କରନ୍ତି, ପ୍ରଭୁ ଆସନ୍ତୁ ଆପଣ, ବର୍ତ୍ତମାନ ଆସିବାର ଆପଣଙ୍କର ସମୟ ହୋଇଗଲା, ଉପଯୁକ୍ତ ସମୟ ବର୍ତ୍ତମାନ। ତେଣୁ ଯେ ଧ୍ୱନି ବ୍ରହ୍ମାଣ୍ଡ ଭେଦି ବୈକୁଣ୍ଠେ ଦେବା ଯାଏ, ସେ ଯେଉଁ ଆମେ ଯେଉଁ କଥା କହୁଛେ ଏ କଥା ଭଗବାନ ପାଖକୁ ଯାଉଛେ, ଆମେ ଯେଉଁ କଥା କହୁଛେ, କାରଣ ଭଗବାନଙ୍କ ଉଦ୍ଦେଶ୍ୟରେ ସେଇଟା କୁହାଯାଉଛି, ଭଗବାନ ସବୁ ଶୁଣୁଛନ୍ତି। ଏଣୁ ଭଗବାନ ଶୁଣିପାରୁନାହାନ୍ତି, ବହୁତ ଦୂରରେ ଅଛନ୍ତି ନା, ଭଗବାନ ସବୁ ଶୁଣୁଛନ୍ତି, ବୈକୁଣ୍ଠରେ ମଧ୍ୟ ତାଙ୍କ ପାଖକୁ ଯାଉଛି, ବୈକୁଣ୍ଠ ଲୋକକୁ। ଶବ୍ଦଧ୍ୱନି, ଶବ୍ଦଧ୍ୱନି ରହିଛି ସବୁବେଳ ପାଇଁ ରହିବ, ସେଇଟା ଶବ୍ଦଧ୍ୱନି ରହୁଛି, ଶବ୍ଦଧ୍ୱନି। ତେଣୁ ଏଇଠି ମଧ୍ୟ ସେଇଟା କୁହାଯାଉଛି, ଭଗବାନଙ୍କୁ ଯେତେବେଳେ ସେ ଆହ୍ୱାନ କରୁଛନ୍ତି ସେହି ସମୟରେ ସେ ଶବ୍ଦ ବ୍ରହ୍ମାଣ୍ଡ ଭେଦ କରିକିରି ବୈକୁଣ୍ଠରେ ଯାଏ। ଏ ବ୍ରହ୍ମାଣ୍ଡ ଯେଉଁ ରହିଛି, 14 ଲୋକ ରହିଛି, ଆର ଉପରେ 7 ଆବରଣ ରହିଛି, ପ୍ରତି ଆବରଣ ତାର ପୂର୍ବ ଆବରଣ ଠାରୁ 10 ଲେଖା ଅଧିକା। କିନ୍ତୁ ଏହିସବୁ ଭେଦ କରିକି ଏ ଯେଉଁ ଭଗବାନଙ୍କର ଯେଉଁ ଆହ୍ୱାନ କରୁଥିଲେ, ବୈକୁଣ୍ଠ ଲୋକରେ ଯାଇ ଭଗବାନ ପାଖରେ ପହଞ୍ଚିଲା। ବୈକୁଣ୍ଠରେ ଭଗବାନ ସେଠି ରହିଛନ୍ତି, ବିରଜାରେ ଯେଉଁ ରହିଛନ୍ତି କାରଣତକ ସାଇ ବିଷ୍ଣୁ, ସେଠି ଭଗବାନ କାରଣତକ ଶୟନ କରିଛନ୍ତି, କାରଣତକ ସାଇ ବିଷ୍ଣୁ ସେ ଶୟନ କରିଛନ୍ତି। ଯେ ପ୍ରେମର ହୁଙ୍କାର ଶୁନିଆ କୃଷ୍ଣନାଥ, ଭକ୍ତିବଶେ ଆପନେ ଯେ ହଇଲ ସାକ୍ଷାତ। ତେଣୁ ସେ ଭଗବାନ ଚୈତନ୍ୟ ମହାପ୍ରଭୁ ଆସିଲେ, ସେ ତ ପରେ ଆସିବେ, ତେଣୁ ଇଏ ତାଙ୍କୁ ଆହ୍ୱାନ କରିଥିଲେ, ଭକ୍ତ ଭକ୍ତଙ୍କ ପାଇଁ ଭଗବାନ ଆସନ୍ତି। ତାଙ୍କର ଭଗବାନଙ୍କର ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବେ। ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ରହିଛନ୍ତି ତାଙ୍କର ସେବକ ହନୁମାନ, ଭାଗବତମ ନବମ ସ୍କନ୍ଧରେ ଏ କଥାଟି କହିଛନ୍ତି। ସେ କହୁଛନ୍ତି କ'ଣ, ମର୍ତ୍ୟାବତାରସ୍ତୁୟ ମର୍ତ୍ୟ ଶିକ୍ଷଣ ପ୍ରଭୁ, ରକ୍ଷୋ ବଧାୟ ନ କେବଳଂ ବିଭୁ, କୁତୋନ୍ୟଥା ସ୍ୟାତ୍ ସୀତା କୃତାନି ବ୍ୟସନାନି ସ୍ୱରସ୍ୟ। ଭଗବାନ ଯେଉଁ ଆସନ୍ତି ମର୍ତ୍ୟାବତାରସ୍ତୁୟ ମର୍ତ୍ୟ ଶିକ୍ଷଣ ପ୍ରଭୁ, ଶିକ୍ଷା ପ୍ରଦାନ କରିବା ପାଇଁ ଆସନ୍ତି ଭଗବାନ। ଆମେ ଶୁଣିଲେ ନା ଅଦ୍ୱୈତାଚାର୍ଯ୍ୟ କିଭଳି ଶିକ୍ଷା ପ୍ରଦାନ କରୁଛନ୍ତି, ମର୍ତ୍ୟବତାର ମର୍ତ୍ୟ ଶିକ୍ଷଣ ପ୍ରଭୁ, କୁତୋନ୍ୟ ରକ୍ଷ ବଧାୟ ନ କେବଳ, ଭଗବାନ କେବଳ ରାକ୍ଷସ ବଧ କରିବା ପାଇଁ ଆସନ୍ତି ନାହିଁ, ତାହା ନହେଲେ ଭଗବାନ କାହିଁକି ଏ ଯେଉଁ ରହିଛି କୁତୋନ୍ୟଥା ପଞ୍ଚମ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ଯଦି ହନୁମାନଜୀ ଭଗବାନଙ୍କ ସ୍ତୁତିରେ କହୁଛନ୍ତି ଏଇଟା ରାମକୁ, କିଙ୍ଗ ପୁରୁଷ ବର୍ଷରେ ହନୁମାନଜୀ ଭଗବାନ ରାମଚନ୍ଦ୍ରଙ୍କୁ ପୂଜା କରୁଛନ୍ତି, ସେଥିରେ ଶ୍ଳୋକଟି ଅଛନ୍ତି ପଞ୍ଚମ ସ୍କନ୍ଧ 19:5 କୁତୋନ୍ୟତା ସାଦ ରମନ୍ତ ସ୍ୱାତ୍ମନ, ଭଗବାନ ନିଜ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଆତ୍ମାରାମ ସିଏ। ତେଣୁ ତଥାପି ସେ ସୀତା କୃତାହାନି ବ୍ୟସନାହାନି ସ୍ୱରସ୍ୟ, ସୀତାଙ୍କ ପାଇଁ ଯେତେବେଳେ ରାବଣ ନେଇଗଲେ ହରଣ କରିକି, ସେତେବେଳେ ଭଗବାନ କ୍ରନ୍ଦନ କରିବା ବୁଲିଲେ, କ୍ରନ୍ଦନ କରି ବ୍ୟସନାହାନି ଭଗବାନ ହେଇକରି ମଧ୍ୟ ସେ କ୍ରନ୍ଦନ କରିବା ପାଇଁ କ୍ରନ୍ଦନ କରୁଥିଲେ। ତେଣୁ ଭଗବାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଇ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ତେଣୁ ଭକ୍ତିବଶେ ଭଗବାନ ଆସିବେ, ଭକ୍ତଙ୍କର ଦୟା ଭକ୍ତଙ୍କର ପ୍ରାର୍ଥନାରେ ଭଗବାନ ଆସିବେ। ଆମେ ଦେଖୁଛେ ଭାଗବତର ଅନେକ ସ୍ଥାନରେ ଯେତେବେଳେ ଦେବତାମାନଙ୍କର ଉପରେ ବିପଦ ପଡ଼େ ସେତେବେଳେ ସେ ଭଗବାନ ପ୍ରାର୍ଥନା କରନ୍ତି, ତେଣୁ ଭଗବାନଙ୍କୁ ଯେତେବେଳେ ପ୍ରାର୍ଥନା କରନ୍ତି ଭଗବାନ ଆସି ଆବିର୍ଭାବ ହୋଇଯାଆନ୍ତି। ତେଣୁ ଏଇଟା କୁହାଯାଉଛି ଚୈତନ୍ୟ ଭାଗବତମରେ ଏଇ କଥା ସବୁ ରହିଛି, କୃଷ୍ଣ ବୃନ୍ଦାବନ ଦାସ ଠାକୁର ବର୍ଣ୍ଣନା କରିଛନ୍ତି। ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କର ମହାମହିମା ଯୁକ୍ତ ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀକୃଷ୍ଣଙ୍କୁ ଭକ୍ତି ଯୋଗରେ ପ୍ରକଟ କରାଇଛନ୍ତି। ଏଇଭଳି ଭାବରେ ଭଗବାନ ଆସିବେ, ଅଦ୍ୱୈତାଚାର୍ଯ୍ୟ ଏଇଭଳି ଭାବରେ ସବୁ ଭଗବାନଙ୍କୁ ଆହ୍ୱାନ କରୁଛନ୍ତି। ତେଣୁ ଅଦ୍ୱୈତାଚାର୍ଯ୍ୟ ଆଜିର ତିଥିରେ ଯେଉଁ ଆବିର୍ଭାବ ହୋଇଥିଲେ 1434 ତାଙ୍କର ପିତାଙ୍କର ନାମ ଥିଲା କୁବେର ମିଶ୍ର, ଇଏ ହେଉଛନ୍ତି ସାକ୍ଷାତ କୁବେର, ଯିଏକି ଶିବଜୀଙ୍କର ବନ୍ଧୁ, ଏବଂ ଇଏ ମଧ୍ୟ ମହେଶ, ସିଏ ମଧ୍ୟ ମହେଶଙ୍କର ଅବତାର। ତେଣୁ କୁବେର ମିଶ୍ରଙ୍କର ଏବଂ ମାତା ହେଉଛନ୍ତି ନାଭାଦେବୀ, ତେଣୁ ତାଙ୍କର ପୁତ୍ର ରୂପରେ ଆସିଲେ, ସିଏ ମଧ୍ୟ ବହୁତ ବାର୍ଦ୍ଧକ୍ୟ ଅବସ୍ଥାରେ ଏଇ ପୁତ୍ରକୁ ପ୍ରାପ୍ତ ହୋଇଥିଲେ। ସେ ଆସିଥିଲେ ଶ୍ରୀହଟ୍ଟରେ, ତାଙ୍କର ଆବିର୍ଭାବ ହୋଇଥିଲା ଶ୍ରୀହଟ୍ଟରେ, ବହୁକାଳ ପର୍ଯ୍ୟନ୍ତ ତାଙ୍କର ପୁତ୍ର ହୋଇନଥିଲା, ତେଣୁ ପ୍ରାୟ ବୃଦ୍ଧ ବୟସରେ ସେ ପୁତ୍ରରତ୍ନ ପ୍ରାପ୍ତ ହୋଇଥିଲେ। ତେଣୁ ଶ୍ରୀହଟ ଜିଲ୍ଲାର ମଧ୍ୟ ନବଗ୍ରାମ, ତାଙ୍କର ଗ୍ରାମ ନାଁ ହେଉଛି ନବଗ୍ରାମ। ଏ ନବଗ୍ରାମ କହିଲେ ଗୋଟିଏ ଗ୍ରାମ ନୁହଁ, ଆମର ଶ୍ରୀଶ୍ରୀମଦ ଭକ୍ତି ପୁରୁଷୋତ୍ତମ ମହାରାଜ କହୁଥିଲେ ଏ ନଅଟି ଗ୍ରାମ, ନଅଟି ଗ୍ରାମକୁ ମିଶିକି ତ ନବଗ୍ରାମ ବୋଲି କୁହାଯାଉଛି, ଏ ଗୋଟିଏ ଗ୍ରାମ ନୁହଁ। ତେଣୁ ସେ ନଅଟା ଯାକ ଗ୍ରାମର ଗୋଟିଏ ନାମ ଥିଲା ନବଗ୍ରାମ, ସେଇଠି ଅଦ୍ୱୈତ ଚାର୍ଜଙ୍କର ଆବିର୍ଭାବ ହୋଇଥିଲା 1434 ମସିହା ଆଜିର ତିଥିରେ। ମାଘ ଶୁକ୍ଳ ସପ୍ତମୀ ତିଥି ହେଉଛି ତାଙ୍କର ଜନ୍ମଦିନ, ମାଘ ଶୁକ୍ଳ ତିଥି ସପ୍ତମୀତେ ଅତି ଉତ୍ଥଳେ ମହା ଆନନ୍ଦ ସିନ୍ଧୁ, ନାଭା ଗର୍ଭ ଧନ୍ୟ କରି ଅବତୀର୍ଣ୍ଣ ହୈଲ ଶୁଭକ୍ଷଣେ ଅଦ୍ୱୈତ ହିନ୍ଦୁ। ଅଦ୍ୱୈତ ଚନ୍ଦ୍ର, ଅଦ୍ୱୈତ ରୂପକ ଚନ୍ଦ୍ର ଏଇ କ'ଣ ନାଭାଙ୍କର ଗର୍ଭ ସିନ୍ଧୁକୁ ଆଶ୍ରୟ କରିକିରି ଯେମିତି ଆମର ସମୁଦ୍ରକୁ ସମୁଦ୍ରରୁ ଚନ୍ଦ୍ର ବାହାରନ୍ତି ସେହିଭଳି ଭାବରେ ଅଦ୍ୱୈତାଚାର୍ଯ୍ୟଙ୍କର ଆବିର୍ଭାବ ହେଇଛି। କୁବେର ପଣ୍ଡିତ ହୟା ହରସିତ ନାନା ଦାନ ଦ୍ୱିଜ ଦରିଦ୍ରେ ଦିଆ, ପିତା ତାଙ୍କର ବହୁତ ଦାନ ପ୍ରଦାନ କରିଛନ୍ତି, ବ୍ରାହ୍ମଣମାନଙ୍କୁ ଦରିଦ୍ରମାନଙ୍କୁ ଏସବୁ ଦାନ ପ୍ରଦାନ କରିଛନ୍ତି। ସୁତିକା ମନ୍ଦିରେ ଗିଆ ଧୀରେ ଧୀରେ ଦେଖି ପୁତ୍ର ମୁଖ ଯୁଡ଼ା ହେଇଆ, ପୁତ୍ରର ଅପୂର୍ବ ରୂପ ରହିଛି ଦେଖିକିରି ବହୁତ ଆନନ୍ଦିତ ହେଉଛନ୍ତି କୁବେର ମିଶ୍ର, କୁବେର ପଣ୍ଡିତ। ନବଗ୍ରାମବାସୀ ଲୋକ ଧାୟା ଆସି ପରସ୍ପର କହେ ନାଁ ଦେଖି ହେନ, ନବଗ୍ରାମବାସୀମାନେ ଯେତେବେଳେ ଖବର ପାଇଲେ ସେମାନେ ସବୁ ଧାଇଁକିରି ଆସିଲେ ଦେଖିବା ପାଇଁ। ତେଣୁ ସେମାନେ କହୁଛନ୍ତି ହେ ଏଭଳି ସନ୍ତାନ ଆମେ କେବେ ଦେଖିନାହୁଁ, ଭଗବାନ ସେ ସବୁଠାରେ ସବୁ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। କିବା ପୁଣ୍ୟ ଫଳେ ମିଶ୍ର ବୃଦ୍ଧି ବୃଦ୍ଧ କାଳେ ପାଇଲେ ନା ପୁତ୍ର ରତନ ଜେନ, କୁବେର ମିଶ୍ର ତାଙ୍କ ନାଁ ହେଉଛି କୁବେର ମିଶ୍ର, ଇଏ ମଧ୍ୟ ଜଗନ୍ନାଥ ମିଶ୍ରଙ୍କ ପୁତ୍ର ଉପରେ ଆସିଛନ୍ତି ଭଗବାନ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ମିଶ୍ର, ଇଏ କୁବେର ମିଶ୍ର। ତେଣୁ ଏଇ ମିଶ୍ର ଏମାନେ ସବୁ ଅବଶ୍ୟ ଛାଡ଼ ସେ କଥା କହିବାନି, ତେଣୁ ସେମାନେ କହୁଛନ୍ତି କେଉଁ ପୁଣ୍ୟ କରିଥିବାରୁ ଇଏ ଏଭଳି ପୁତ୍ର ପ୍ରାପ୍ତ ହେଲେ, ପୁତ୍ର ରତ୍ନ ପ୍ରାପ୍ତ ହେଲେ। ତେଣୁ ଦେବତାମାନେ ମଧ୍ୟ ପୁଷ୍ପ ବରିଷଣ କରେ ସୁରଗଣ ଅଲକ୍ଷିତ ରୀତି ଉପମାନ, ଦେବତାମାନେ ମଧ୍ୟ ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରେ। ଜୟ ଜୟ ଧ୍ୱନି ଭରଲ ଅବନି ଭଣେ ଘନଶ୍ୟାମ ମଙ୍ଗଳ ବହୁ, ଘନଶ୍ୟାମ ଜଣେ ଭକ୍ତ ଅଛନ୍ତି ଅଦ୍ୱୈତାଚାର୍ଯ୍ୟଙ୍କର, ସେ ଏଇଭଳି ଭାବରେ ତାଙ୍କ ବିଷୟରେ ରଚନା କରିଛନ୍ତି। ତେଣୁ ଅଦ୍ୱୈତାଚାର୍ଯ୍ୟ ଏଇଭଳି ଭାବରେ ଜନ୍ମଗ୍ରହଣ ହେଲା ପରେ ଆସ୍ତେ ଆସ୍ତେ ସିଏ ପୁଣି ବୁଦ୍ଧି ପାଇବା ପଡ଼ିଲା, ତାଙ୍କର ବାଲ୍ୟଲୀଳା ସବୁ ରହିଛି। ଏଇଭଳି ଭାବରେ ତାଙ୍କର ପିତା କୁବେର ମିଶ୍ର ଯେତେବେଳେ ତାଙ୍କର ଦେହାନ୍ତ ହେଲା ସେତେବେଳେ ବର୍ଣ୍ଣନା କରାଯାଇଛି ଅଦ୍ୱୈତାଚାର୍ଯ୍ୟ ଯାଇକରି ଗୟାକୁ ଗଲେ ପିଣ୍ଡ ପ୍ରଦାନ କରିବା ପାଇଁ, ଗୟାକୁ ପିଣ୍ଡ ପ୍ରଦାନ କରିବା ପାଇଁ ଯାଇଥିଲେ। ସେଇଠି ବର୍ଣ୍ଣନା କରାଯାଇଛି ଯେ ପିଣ୍ଡ ପ୍ରଦାନ କରିକିରି ସେ ତୀର୍ଥ ଭ୍ରମଣରେ ଗଲେ, ବିଭିନ୍ନ ସ୍ଥାନକୁ ସବୁ ଗଲେ। ତେଣୁ ଏଇ ଯେଉଁ ଗଲେ ବିଭିନ୍ନ ସ୍ଥାନକୁ ଯାଇଛନ୍ତି, ତୀର୍ଥ ପର୍ଯ୍ୟଟନ କରିଛନ୍ତି, ତେଣୁ ସେଇଠି ପର୍ଯ୍ୟଟନ କରିକିରି ତାପରେ ସେ ବିଭିନ୍ନ ସ୍ଥାନ ଭ୍ରମଣ କରିକରିକିରି ତାପରେ ଆସି ପହଞ୍ଚିଲେ କେଉଁଠି ନା ଆସି ପହଞ୍ଚିଲେ ନବଦ୍ୱୀପରେ, ଶାନ୍ତିପୁରରେ ଆସି ପହଞ୍ଚିଲେ। ଶାନ୍ତିପୁରରେ ଶାନ୍ତି ଇଏ ଯେଉଁ ଶ୍ରୀହଟରେ ଜନ୍ମ ହେଇ ଆବିର୍ଭାବ ହେଇଥିଲେ ସେଠୁ ତାପରେ ସେ ଆସି ଶାନ୍ତିପୁରକୁ ଆସିଥିଲେ, ଶାନ୍ତିପୁରରୁ ସେ ଯାଇଥିଲେ ଏଇଭଳି ଭାବରେ ତୀର୍ଥ ଭ୍ରମଣ କରିକରି ଆସୁଛନ୍ତି। ତେଣୁ ଶାନ୍ତିପୁରବାସୀ ଅଦ୍ୱୈତାଚାର୍ଯ୍ୟଙ୍କ ବିରହରେ ବହୁତ ସନ୍ତପ୍ତ ହେଇକି ରହିଥିଲେ, ଆଜି ଅଦ୍ୱୈତାଚାର୍ଯ୍ୟ ଯେତେବେଳେ ଆସିଗଲେ ସେତେବେଳେ ତାଙ୍କର ବହୁତ ଆନନ୍ଦ ହେଲା। ଅଦ୍ୱୈତାଚାର୍ଯ୍ୟ ସେ ଦୁଇଟି ପତ୍ନୀ ଗ୍ରହଣ କରିଥିଲେ, ଜଣଙ୍କର ନାମ ହେଉଛି ଶ୍ରୀ ଆଉ ଜଣଙ୍କ ନାଁ ହେଉଛି ସୀତା, ସୀତା ଦେବୀ, ସୀତାପତି ଅଦ୍ୱୈତ ଗୋସାଇଁ କୁହାଯାଉଛି। ଏମାନେ ହେଉଛନ୍ତି ଗୌରଗଣ ଗୌରଗଣ ଦେଶ ଦୀପିକାରେ ବର୍ଣ୍ଣନା କରାଯାଇଛି, ଏମାନେ ହେଉଛନ୍ତି जोगमाया, जोगमाया एवं तांकर प्रकाश गौरगणदेश दीपिका रही कवि कर्णपुरंकर से सब वर्णना कर चैतन्य महाप्रभु लीलार जो मैंने सामिल होती किभली से माने भगवान कृष्ण का लीलार सब सामिल होते सब रही तेणु अद्वैताचार्य शांतिपुर गोटे बासस्थान थिला एवं नवद्वीपर मध्य बासस्थान थिला नवद्वीप जो बासस्थान थिला सीटा हूँ श्रीवास ठाकुर जो रही श्रीवास संगन ताक लगिकी तेणु जोबले समय शांतिपुर आमर माधवेन्द्रपुरी माधवेन्द्रपुरी पूर्व माधवेन्द्रपुरी लीला वर्णना कर माधवेन्द्रपुरी गोपाल को उद्धार करते गोवर्धन जो गोपाल रही से स्वप्न दे मटी तले रही मत उद्धार कर ये सब कथा अन्य स्थान वर्णना कर तेणु माधवेन्द्रपुरी भगवान को उद्धार करी से गोवर्धन ये गोवर्धन पर्वत पर स्थापन कले अन्नकूट व्यवस्था कले बंद करदेव कि अन्नकूट व्यवस्था कले भाव प्रतिष्ठा करागला गोपाल को प्रतिष्ठा कलापर तापर गोपाल स्वप्न आदेश दे तुम्हें मोर शरीर में मुझ बहुत दिन काल रहीगली मटी तले मोर शरीर में बहुत उत्ताप रही भगवान लीला यह भाव सच्चिदानंद घन सी आनंदमय घन आनंदमय विग्रह किंतु सी कहते मुझे ताप प्राप्त हो तेणु तुम्हें मोर ताप को शीतल करने तुम जाओ पूरी की जाकि आल चंदन आणवि भाव भगवान ताको निर्देश देते तेणु से बुद्ध बयस आसी माधवेन्द्रपुरी आसी बेले आसिक शांतिपुर अद्वैताचार्य गृह रही थे तेनाली अद्वैताचार्य भगवान भक्ति देखिकी सी जदि भगवान सी किंतु से तांकु दीक्षा ग्रहण करते शिक्षा आमको प्रदान कर भगवान हो दीक्षा ग्रहण कर तेणु ये भाव माधवेन्द्रपुर चैतन्य चरितामृत मध्यलीला चतुर्थ परिच्छेद दस एवं एगार शहे दस एवं शहे एगार श्लोक वर्णना कर शांतिपुर आईला अद्वैताचार्य घरे पुरीर प्रेम देखि आचार्य आनंद अंतरे कृष्ण प्रेम तांक पाक अंतर रही भगवान भक्त अंतर कृष्ण प्रेम रही आनंद सब आनंद सगर से भाषमान होती यहाँ देखिकी अद्वैताचार्य से बहुत आनंदित हेले आनंद अंतरे तेणु तार थाई मंत्र लइला जतन करिया चलिला दक्षिणपुरी तार दीक्षा दिया तेणु ये माधवेन्द्रपुरी यही भाव दीक्षा प्रदान करी से चलिए दक्षिण को चलिए दक्षिण कहे आम ओडिशा को आसिले ये पुरी के आसबे तेणु ये जो महाप्रभुकर जो रही ये गोटे कौन ये भक्ति वृक्ष से स्थापन करते नवद्वीप ये भक्ति वृक्ष को स्थापन कर भक्ति को समुद्र प्रदान कराच विचार न करके समुद्र प्रदान कर तेणु ये भक्ति वृक्षर मूल जो कांड रही मूल शाखा हूँ मूल कांड चैतन्य महाप्रभु तेणु सेठी तापर आउ दुईट कांड बाहर से दुईट कांड जड़े हूँ नित्यानंद प्रभु जड़े हूँ अद्वैताचार्य प्रभु मुख्य सब से बाहर चैतन्य चरितामृत वर्णना कर प्रथम आदिलीला नवम परिच्छेद एक श्लोक वृक्षर उपरे शाखा हईल दुई स्कंद एक अद्वैत नाम आर नित्यानंद तेणु वृक्षर उपरे जो स्कंद होता से शाखा गोटे हूँ दुईट स्कंद हो गोटे हूँ अद्वैत नाम अद्वैत स्कंद नवम अध्याय सब वर्णना कर वृक्षर आम गोटे गोटे ये अंग से वृक्षर आम प्रभुपाद महाराज से वृक्षर अंग एवं आम से वृक्षर अंग आम भक्ति प्रचार करुचे ये भक्ति प्रचार करने ये सब वृक्षटी स्थापन कर भक्ति प्रचार करा पृथ्वी प्रचार हो ତେଣୁ ସମସ୍ତ ବିଷୟରେ ବର୍ଣ୍ଣନା କରାଯାଇପାରିବ ନାହିଁ। କେତେ ବିଷୟରେ ବର୍ଣ୍ଣନା, ଅନନ୍ତ ବହୁତ କାଳ ଧରିକି ଚାଲିବ, ଏଇଟା 10,000 ବର୍ଷ ଧରି ଚାଲିବ, ଏଇ ବୃକ୍ଷର ସବୁ ବର୍ଦ୍ଧିତ ହେବ। ଏକ ଅଦ୍ୱୈତ ନାମ ଆର ନିତ୍ୟାନନ୍ଦ, ଦେଖ ଏଇ ଏଇ ହେଉଛି ଭଗବାନଙ୍କର ଆସିବାର କାରଣ ହେଉଛି ଏଇଠି ଆସିଲେ। ଆମେ ଏଇଟା ବର୍ଣ୍ଣନା କରିସାରିଛେ। ଅଦ୍ୱୈତାଚାର୍ଯ୍ୟ କହୁଛନ୍ତି ଚୈତନ୍ୟ ଚରିତାମୃତ ପ୍ରଥମ ଆଦିଲୀଳା ତୃତୀୟ ପରିଚ୍ଛେଦରେ ବର୍ଣ୍ଣନା କରାଯାଇଛି, ଗଙ୍ଗା ଜଳ ତୁଳସୀ ମଞ୍ଜରୀ ଅନୁକ୍ଷଣେ କୃଷ୍ଣ ପାଦ ପଦ୍ମ ଭାବି କରେ ସମର୍ପଣ। କୃଷ୍ଣର ଆହ୍ୱାନ କରେ କରିଆ ହୁଙ୍କାର, ଏଇ ମତ କୃଷ୍ଣର କରିଲା ଅବତାର। ଏଇଭଳି ଭାବରେ ମହାପ୍ରଭୁ ଆସିଲେ। ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ ବହୁତ କଥା ରହିଛି, ଆମେ କିଛି ସମୟ କହିବା। ଅଦ୍ୱୈତାଚାର୍ଯ୍ୟ ଚୈତନ୍ୟ ଚରିତାମୃତ ନବମ ପରିଚ୍ଛେଦରେ ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ କହୁଛନ୍ତି, ନାନା ମତ ଗ୍ରହଗସ୍ତାନ ଦକ୍ଷିଣା ତ୍ୟଜନ ଦ୍ୱୀପାନ କୃପାରିଣା କୃପାରିଣା ବିମୁଚେଇତାନ ଗୌରଚକ୍ରେ ସ ବୈଷ୍ଣବାନ। ଗୌରାଙ୍ଗ ମହାପ୍ରଭୁ ଏଟା କେଉଁ ଅଧ୍ୟାୟ ବର୍ଣ୍ଣନା କରେ, ଷଷ୍ଠ ଅଧ୍ୟାୟରେ ନା ସରି ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା ହୁଏ, କହୁଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ, ବନ୍ଦେ ତଂ ଶ୍ରୀମଦ୍ ଅଦ୍ୱୈତାଚାର୍ଯ୍ୟଂ ଅଦ୍ଭୁତ ଚେଷ୍ଟିତଂ ଯସ୍ୟ ପ୍ରସାଦା ଅଜ୍ଞୋପି ତତ୍ ସ୍ୱରୂପଂ ନିରୂପୟେତ୍। ମୁଁ ସେଇ ଅଦ୍ୱୈତାଚାର୍ଯ୍ୟଙ୍କର ବନ୍ଦନା କରୁଛି, ତାଙ୍କର ଅଦ୍ଭୁତ ଚରିତ୍ର ଯେଉଁ ରହିଛି ସେ ବର୍ଣ୍ଣନା କରାଯାଉଛି, ଯାହାଫଳରେ ଯଶ ପ୍ରସାଦା ଅଦ୍ୱୈତାଚାର୍ଯ୍ୟଙ୍କ କୃପାରୁ ଅଜ୍ଞୋପି ତତ୍ ସ୍ୱରୂପଂ ନିରୂପୟେତ୍। ଏଣେ ଅଜ୍ଞ ବ୍ୟକ୍ତି ମଧ୍ୟ ଭଗବାନଙ୍କର ସ୍ୱରୂପକୁ ବର୍ଣ୍ଣନା କରିପାରିବ, ଭଗବାନଙ୍କର ଏଭଳି ଭାବେ ରହିଛି ଶକ୍ତି। ଏଇ ଯେଉଁ ଦୁଇଟି ଶ୍ଳୋକରେ ଚୈତନ୍ୟ ମହାପ୍ରଭୁଙ୍କ ଏଇ ଚୈତନ୍ୟ ଚରିତାମୃତ ଦୁଇଟି ଶ୍ଳୋକରେ ଯେଉଁ ବର୍ଣ୍ଣନା କରାଯାଇଛି ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ, ଆମେ ସେଇଟା ବର୍ଣ୍ଣନା କଲେ, ଆଗୁଆ ବର୍ଣ୍ଣନା କରିଦେଇଛନ୍ତି। ତେଣୁ ଏଠି ଯେଉଁ ବର୍ଣ୍ଣନା କରାଯାଉଛି, ସେ ଯେଉଁ ଗୌରାଙ୍ଗ ମହାପ୍ରଭୁଙ୍କ ସହିତ ତାଙ୍କର ମିଳନ ହେବ, ଏସବୁ ମହାପ୍ରଭୁ ଯେତେବେଳେ ଆସିବେ ସେ ଅଦ୍ୱୈତାଚାର୍ଯ୍ୟଙ୍କ ସହିତ ମିଳନ ହେବ। ଏଭଳି ଭାବରେ ଯେଉଁ ଅଦ୍ୱୈତାଚାର୍ଯ୍ୟ ଯେଉଁ ଯାଇକି ଦେଖିଲେ ନବଦ୍ୱୀପରେ ଯେଉଁ କହିଥିଲୁ, ବହୁତ ଲୋକମାନେ ଭଗବାନଙ୍କୁ ଜାଣନ୍ତି ନାହିଁ, ବିଭିନ୍ନ ଦେବାଦେବୀମାନେ ପୂଜା କରନ୍ତି, ତେଣୁ ସେଇଠି ଗୋଟେ ଅଦ୍ୱୈତାଚାର୍ଯ୍ୟ ଗୋଟେ ଟୋଲ୍ କଲେ, ସେ ନବଦ୍ୱୀପରେ ଗୋଟେ ଟୋଲ୍ କରିକିରି ଏ ଶିକ୍ଷା ପ୍ରଦାନ କଲେ, ମହାପ୍ରଭୁଙ୍କ ଶିକ୍ଷା ପ୍ରଦାନ, ଭଗବାନଙ୍କ ଶିକ୍ଷା ପ୍ରଦାନ କଲେ, ସେ ତ ଭଗବାନ ନିଜେ। ତେଣୁ ଭଗବତ ତତ୍ତ୍ୱକୁ ଜାଣିବା ପାଇଁ କିଛି ଅସୁବିଧା ନାହିଁ, ସେସବୁ ଜାଣନ୍ତି। ତେଣୁ ସେଇଠି ନବଦ୍ୱୀପବାସୀମାନେ ଯେଉଁମାନେ ଯେଉଁ ଶିକ୍ଷା କରୁଛନ୍ତି, ଯେଉଁମାନେ ଭାଗ୍ୟବାନ ଜୀବ ସେମାନେ ସବୁ ଶିକ୍ଷା କରୁଛନ୍ତି, ସେମାନେ ସବୁ ଭଗବାନଙ୍କର ପାର୍ଷଦ ସବୁ। ତେଣୁ ଏଇଠି ମଧ୍ୟ ମହାପ୍ରଭୁଙ୍କର ବଡ଼ ଭାଇ ଯେ ବିଶ୍ୱରୂପ, ସିଏ ମଧ୍ୟ ଯାଇ ପାଠ ପଢ଼ୁଥିଲେ, ସେଠି ଯାଇକିରି ପାଠ ପଢ଼ୁଥିଲେ ମହା ବିଶ୍ୱରୂପ, ବହୁତ ମହାପ୍ରଭୁଙ୍କର ବଡ଼ ଭାଇ ସିଏ, ଗୌରାଙ୍ଗ ମହାପ୍ରଭୁଙ୍କ ବଡ଼ ଭାଇ। ତେଣୁ ତାଙ୍କୁ ସିଏ ତାଙ୍କର ମଧ୍ୟ ସେଇଭଳିଆ ରୂପ ରହିଛି, ଏସବୁ ଦେଖିକରି ଅଦ୍ୱୈତାଚାର୍ଯ୍ୟ ତାଙ୍କ ଉପରେ ବହୁତ ଖୁସି ଥିଲେ, ଆନନ୍ଦ ଥିଲେ, ଆନନ୍ଦରେ ତାଙ୍କୁ ଦେଖୁଥିଲେ, ଆନନ୍ଦ ପ୍ରାପ୍ତ ହେଉଥିଲେ। ତେଣୁ ଗୋଟେ ଥର ସେ କ'ଣ କରିଛନ୍ତି ନା, ସେ ଅନ୍ୟ କାର୍ଯ୍ୟଟି ବ୍ୟସ୍ତ ଅଛନ୍ତି, ଇଏ ବିଶ୍ୱରୂପ ପାଠ ପଢ଼ିବା ପାଇଁ ଆରମ୍ଭ କଲେ, ଅନ୍ୟମାନଙ୍କୁ ଅନ୍ୟମାନେ ଯେଉଁ ଶିକ୍ଷା 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 ପାଇଁ ଆସିଥିଲେ ଛାତ୍ରମାନଙ୍କୁ ସେ ପଢ଼ାଇବା ପାଇଁ ଆରମ୍ଭ କଲେ। ତେଣୁ ଏଇଟା ଦେଖିକରି ଅଦ୍ୱୈତାଚାର୍ଯ୍ୟ ବହୁତ ଆନନ୍ଦିତ ହେଲେ, ଏବଂ ଅଦ୍ୱୈତାଚାର୍ଯ୍ୟ ବିଶ୍ୱରୂପ ଯେତେବେଳେ ପାଠ ପଢ଼ୁଥିଲେ ସେହି ସମୟରେ ନିମାଇ ଛୋଟ ପିଲା ଥିଲେ, ମା ତାଙ୍କର ସଚିମାତା ତାଙ୍କୁ କହିବେ, ଯାହା ବଡ଼ ଭାଇଙ୍କୁ ଡାକିକି ଆଣିବ, ସେ ଖାଦ୍ୟ ଗ୍ରହଣ କରିବେ, ବା କିଛି ଖାଦ୍ୟ ମଧ୍ୟ ସେ ନେଇକି ଯାଆନ୍ତି ତାଙ୍କୁ ଦେବା ପାଇଁ, ଖାଦ୍ୟ ପ୍ରଦାନ କରିବା ପାଇଁ। କେତେବେଳେ କେଉଁଦିନ କେଉଁଭଳି ଭାବରେ ତାଙ୍କୁ ଏଇଭଳି ଭାବରେ କରୁଥିଲେ। ନିମାଇ ପଣ୍ଡିତକୁ ଦେଖିକରି ଅଦ୍ୱୈତାଚାର୍ଯ୍ୟ ବହୁତ ଆନନ୍ଦିତ ହେଉଥିଲେ। ଅଦ୍ୱୈତାଚାର୍ଯ୍ୟ ତାଙ୍କର ରୂପ ରହିଛି ଏଭଳି ଭାବରେ ଦେଖିକରି ତାଙ୍କର ରୂପ ମୁଗ୍ଧ ହୋଇଯାଉଥିଲେ। ତେଣୁ କ'ଣ ହେଇଛି ନା, ଆମେ କେତେଟା ତତ୍ତ୍ୱ ପ୍ରକାଶ କରିବା, ସବୁ ଜିନିଷ କରିହେବନି, ବହୁତ ବିରାଟ ବଡ଼ କଥା ରହିଛି। କେଉଁଠି ବସୁଛି? ତେଣୁ ଏଇଭଳି ଭାବରେ ଯେତେବେଳେ ମହାପ୍ରଭୁଙ୍କର ଆବିର୍ଭାବ ହେଲା ଆଉ ସେ ଆସିଲେ, ନବଦ୍ୱୀପକୁ ଆସିଲେ, ଏଇଭଳି ଭାବରେ ମହାପ୍ରଭୁଙ୍କର 1486 ମସିହାରେ ଆବିର୍ଭାବ ହେଲା। ତେଣୁ ସେ ଜାଣିପାରିଲେ, ଶାନ୍ତିପୁରରେ ସେଇ ସମୟରେ ଥିଲେ ଅଦ୍ୱୈତାଚାର୍ଯ୍ୟ, ଜାଣିକରି ସବୁ ତାଙ୍କର ଆନନ୍ଦ ହେଲା। ଅଦ୍ୱୈତାଚାର୍ଯ୍ୟ ହରିଦାସ ଠାକୁର ମଧ୍ୟ ସେଇଠି ତାଙ୍କ ପାଖରେ ରହୁଥିଲେ, ହରିଦାସ ଠାକୁର। ତେଣୁ ସେ ଜାଣିକରି ବହୁତ ଆନନ୍ଦିତ ହୋଇକରି ନୃତ୍ୟ କରିବା ପାଇଁ ଲାଗିଲେ, ଅଦ୍ୱୈତାଚାର୍ଯ୍ୟ ଏବଂ ହରିଦାସ ଠାକୁର। କିନ୍ତୁ ଲୋକମାନେ ଶାନ୍ତିପୁରବାସୀମାନେ ଜାଣିପାରିଲେ ନାହିଁ, କାହିଁକି ଅଦ୍ୱୈତାଚାର୍ଯ୍ୟ ହରିଦାସ ଠାକୁର ଏଭଳି ନୃତ୍ୟ କରୁଛନ୍ତି, କି ଆନନ୍ଦ ତାଙ୍କର। ସେ ଜାଣିପାରିଲେ ଭଗବାନ ଆବିର୍ଭାବ ହୋଇଛନ୍ତି ବୋଲି। ତେଣୁ ଏଇଟା ଯେଉଁ ରହିଛି, ସେମାନେ ଶାନ୍ତିପୁରକୁ ଗଲେ, ଅଦ୍ୱୈତାଚାର୍ଯ୍ୟ ଏବଂ ତାଙ୍କର ପତ୍ନୀ ସତୀ ସୀତା ଠାକୁରାଣୀ ଯାଇକରି ତାଙ୍କର ସବୁ ବନ୍ଦନା କରିଛନ୍ତି, ମହାପ୍ରଭୁଙ୍କର ବନ୍ଦନା କରିଛନ୍ତି। ଏଭଳି ଭାବରେ ଅଦ୍ୱୈତାଚାର୍ଯ୍ୟଙ୍କର କଥା ସବୁ ରହିଛି। ତାଙ୍କର 6 ସନ୍ତାନ ଥିଲେ, 6 ପୁତ୍ର ଥିଲେ। ତେଣୁ ସେମାନଙ୍କ ଭିତରେ ଜ୍ୟେଷ୍ଠ ହେଉଛନ୍ତି ଅଚ୍ୟୁତାନନ୍ଦ ପ୍ରଭୁ, ଅଚ୍ୟୁତାନନ୍ଦ ପ୍ରଭୁ, ଶ୍ରୀକୃଷ୍ଣ ମିଶ୍ର ଏବଂ ଗୋପାଳ ମିଶ୍ର। ତେଣୁ ଏମାନେ ଯେଉଁ ଅଦ୍ୱୈତାଚାର୍ଯ୍ୟଙ୍କ ଧାରାକୁ ଗ୍ରହଣ କରିଥିଲେ, ଅଦ୍ୱୈତାଚାର୍ଯ୍ୟଙ୍କ ଧାରାକୁ ଗ୍ରହଣ କରିଥିଲେ। କିନ୍ତୁ ତାଙ୍କର ଅନ୍ୟ ଯେଉଁ ପୁତ୍ରମାନେ ଥିଲେ ସେମାନେ ଅଦ୍ୱୈତାଚାର୍ଯ୍ୟଙ୍କ ଧାରାକୁ ଗ୍ରହଣ କଲେନି, ସେ ଅଲଗା ପ୍ରକାର ଧାରା ଗ୍ରହଣ କରିଥିଲେ। ତେଣୁ ଏଇଠି କୁହାଯାଉଛି, କିଏ କହୁଛନ୍ତି ଏଇଟାକୁ ଯେ ଇଏ ହେଉଛନ୍ତି, ଗୋଟେ ହେଉଛନ୍ତି ସାର ବସ୍ତୁ ଆଉ ଗ୍ରହଣ କରିଛନ୍ତି, ଆଉ ଜଣେ ଅସାର ବସ୍ତୁ ଗ୍ରହଣ କରିଛନ୍ତି। ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କର, ଅଦ୍ୱୈତ ପ୍ରଭୁଙ୍କର ଯେଉଁମାନେ, ଅଚ୍ୟୁତାନନ୍ଦ ପ୍ରଭୁଙ୍କର ଯେଉଁମାନେ ତାଙ୍କର ଗ୍ରହଣ କରୁଛନ୍ତି, ତାଙ୍କ ଧାରା ଗ୍ରହଣ କରୁଛନ୍ତି, ସେମାନେ ପ୍ରକୃତ ଜ୍ଞାନ ସେମାନେ ପ୍ରାପ୍ତ ହୋଇଛନ୍ତି। ତେଣୁ ଏଇଭଳି ଭାବରେ ସବୁ ଘଟଣା ରହିଛି। ଆମେ ଗୋଟେ କେତୋଟି ଘଟଣାକୁ ବର୍ଣ୍ଣନା କରିବା। ଅଦ୍ୱୈତାଚାର୍ଯ୍ୟ ଅଦ୍ୱୈତାଚାର୍ଯ୍ୟ ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ ଏବଂ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି କାହାର ଶିଷ୍ୟ? ହଁ, ସିଏ କିଏ? ସିଏ କାହାର ଶିଷ୍ୟ? ମାଧବେନ୍ଦ୍ର ପୁରୀଙ୍କ ଶିଷ୍ୟ। ତେଣୁ ଈଶ୍ୱର ପୁରୀଙ୍କ ଶିଷ୍ୟ, ତେଣୁ ଇଏ ତାଙ୍କର ଗୁରୁ ହେବେ, ଅଦ୍ୱୈତାଚାର୍ଯ୍ୟ ତାଙ୍କ ଗୁରୁ ହେବେ, ଗୁରୁ ହିସାବରେ ହେବ ତାଙ୍କର ସମ୍ବନ୍ଧ ଆସିବ। ତେଣୁ ସିଏ ଅଦ୍ୱୈତାଚାର୍ଯ୍ୟଙ୍କୁ ଗୁରୁ ଭଳି ସମ୍ମାନ କରୁଥିଲେ, ଗୁରୁ ଭଳି ସମ୍ମାନ କରୁଥିଲେ। କିନ୍ତୁ ଅଦ୍ୱୈତାଚାର୍ଯ୍ୟ ସେଇଟା ଚାହୁଁନଥିଲେ, ମୋତେ ଭଗବାନ, ସିଏ ଇଏ ଭକ୍ତ ଭାବେ ରହିଛନ୍ତି, ସିଏ ମୋତେ ଭକ୍ତ ଭାବେ ରହିଛନ୍ତି, କିନ୍ତୁ ତଥାପି ସିଏ ଭଗବାନ, ସିଏ ଅଦ୍ୱୈତାଚାର୍ଯ୍ୟ ଗୁରୁ ବୋଲି ତାଙ୍କୁ ସମ୍ମାନ କରୁଛନ୍ତି, ଏଇଟାକୁ ସେ ଚାହୁଁନଥିଲେ। ସେ କହନ୍ତି, କେତେବେଳେ ମୋତେ ସେ ଦଣ୍ଡ ପ୍ରଦାନ କରିବେ, ମହାପ୍ରଭୁଙ୍କ ଠାରୁ କେମିତି ମୁଁ ଦଣ୍ଡ ପ୍ରାପ୍ତ ହେବି, ଏଇଟା ଭାବି ସେ ଚିନ୍ତା କରୁଥିଲେ। ତେଣୁ ସେ ଚିନ୍ତା କଲେ, କେମିତି ମହାପ୍ରଭୁ ମୋତେ ଦଣ୍ଡ ପ୍ରଦାନ କରିବେ। ତେଣୁ ସିଏ କ'ଣ କଲେ ନା, ଯେଉଁ ଗୀତାରେ ଯେଉଁ ବିଭିନ୍ନ ପ୍ରକାର ବ୍ୟାଖ୍ୟାନ ରହିଛି, ଗୀତାର ଗୋଟେ ବାସିଷ୍ଠ ବ୍ୟାଖ୍ୟାନ ରହିଛି। ବାସିଷ୍ଠ ବ୍ୟାଖ୍ୟାନ କହିଲେ ଯେ ହେଉଛି କ'ଣ, ଜ୍ଞାନ ହେଉଛି ଶ୍ରେଷ୍ଠ, ଭକ୍ତି ଶ୍ରେଷ୍ଠ ନୁହଁ। ଜ୍ଞାନୀମାନେ ଏଇଭଳି ଭାବନ୍ତି, ଜ୍ଞାନ ହେଉଛି ଶ୍ରେଷ୍ଠ। ତେଣୁ ଏଇଭଳି ଭାବରେ ଯେତେବେଳେ ବାସିଷ୍ଠ ବ୍ୟାଖ୍ୟାନ କରୁଥିଲେ, ମହାପ୍ରଭୁ ଶୁଣିଲେ, ଶୁଣିକି ତାଙ୍କ କ୍ରୋଧ ଆସିଲା, କିଏ ଏଭଳି ବ୍ୟାଖ୍ୟାନ କରୁଛି, ଗୀତାର ଏଭଳି କଦର୍ଥ ହେଉଛି, କହିକିରି ଆସି ପହଞ୍ଚିକିରି ତାଙ୍କୁ ଗୋଟେ ଚାପୁଡ଼ା ମାରିଲେ, ଅଦ୍ୱୈତାଚାର୍ଯ୍ୟଙ୍କୁ ଗୋଟେ ଚାପୁଡ଼ା ମାରିଲେ। ଏବଂ ଆଉ କେଉଁ କେଉଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ବହୁତ ଭୀଷଣ ତାଙ୍କୁ ଦଣ୍ଡ ପ୍ରଦାନ କଲେ, ତାଙ୍କର ପତ୍ନୀ ଆସିକି ତାଙ୍କୁ ପ୍ରାର୍ଥନା କଲେ ବା ଏ ବୁଢ଼ା ଲୋକ ମୃତ୍ୟୁବରଣ କରିବେ, ତାଙ୍କୁ ଦଣ୍ଡ ପ୍ରଦାନ କରନ୍ତୁ ନାହିଁ, ଏଭଳି ମୋତେ କୁହାଯାଇଛି। କିନ୍ତୁ ଅଦ୍ୱୈତାଚାର୍ଯ୍ୟ ଏ ଦଣ୍ଡ ପ୍ରାପ୍ତ ହୋଇକରି ବହୁତ ଆନନ୍ଦରେ ନୃତ୍ୟ କରିବା ପାଇଁ ଲାଗିଲେ। ମହାପ୍ରଭୁଙ୍କ ଠାରୁ ଯାହା ଚାହୁଁଥିଲେ ଦଣ୍ଡ ପ୍ରଦାନ ପାଇବା ପାଇଁ ଦଣ୍ଡ ପ୍ରାପ୍ତ ହେଲେ। ତେଣୁ ଏଇଭଳି ଭାବରେ ସେ ଆନନ୍ଦରେ ନୃତ୍ୟ କରିବା ପାଇଁ ଲାଗିଲେ। ଏ କଥା ସବୁ ସବୁ ରହିଛି, ଲୀଳା ସବୁ ରହିଛି। ଆଉ ଗୋଟେ ଲୀଳା ଆମେ କହିବା, ଏ ଯେଉଁ ଆମେ କହିଲୁ ଯେଉଁ ଅଦ୍ୱୈତାଚାର୍ଯ୍ୟ ପାଠ ପଢ଼ାଉଥିଲେ ସେହି ସମୟରେ ଏ ମହାପ୍ରଭୁ ନିମାଇଙ୍କର ବଡ଼ ଭାଇ ବିଶ୍ୱରୂପ ଯାଉଥିଲେ ସେଠିକି, ତାପରେ ସେ ସନ୍ନ୍ୟାସ ଗ୍ରହଣ କରି ପଳାଇଗଲେ, ସନ୍ନ୍ୟାସ ଗ୍ରହଣ କରି ପଳାଇଗଲେ। ତେଣୁ ଏଇଟାକୁ ଦେଖିକରି ତାଙ୍କର ପିତା ଏବଂ ମାତା ଯେଉଁ ସଚିଦେବୀ ଏବଂ ଜଗନ୍ନାଥ ମିଶ୍ର ଏ ବହୁତ ମନ ଦୁଃଖ କରୁଥିଲେ। ତେଣୁ ସଚିଦେବୀଙ୍କର ଅଦ୍ୱୈତାଚାର୍ଯ୍ୟଙ୍କ ପ୍ରତି ବହୁତ ମନରେ ବହୁତ ତାଙ୍କର କ୍ରୋଧ ଥିଲା। କିଏ କହୁଛନ୍ତି ଇଏ ଅଦ୍ୱୈତ, ଇଏ ଦ୍ୱୈତ, ଇଏ ପ୍ରକୃତିର ଅଦ୍ୱୈତ ନୁହଁ, ଏ ଦ୍ୱୈତ ଭାବ ସବୁ ସୃଷ୍ଟି କରୁଛନ୍ତି, ଇଏ ମୋର ପୁତ୍ରକୁ ସବୁ ସନ୍ନ୍ୟାସ କରିଦେଲେ, ଏଇଭଳି ଭାବରେ ତାଙ୍କ ମନରେ ଧାରଣା ଥିଲା। ମନରେ ଟିକିଏ ଭାବ କିଛି କହିନାହାନ୍ତି ଅଦ୍ୱୈତଙ୍କୁ ଚାର୍ଜଙ୍କୁ, କିନ୍ତୁ ମନରେ ଏଇ ଭାବ ରହିଛି। ବୈଷ୍ଣବ ଅପରାଧ କେତେ ସୂକ୍ଷ୍ମ ଏଇଥିରୁ ଆମେ ଜାଣିବା। ବୈଷ୍ଣବ ଅପରାଧ ବା ଭଗବାନ ପ୍ରତି ଅପରାଧ ମଧ୍ୟ କେତେ ସୂକ୍ଷ୍ମ, ମନରେ ଭାବିଲେ ମଧ୍ୟ ସେଇଟା ଅପରାଧ। ତେଣୁ ଇଏ ମନରେ ଭାବିଥିଲେ, ତାଙ୍କୁ କିଛି କହିନାହାନ୍ତି। କିନ୍ତୁ ମହାପ୍ରଭୁ ଗୋଟେ ଥର ନବଦ୍ୱୀପରେ ତାଙ୍କର ଥିଲାବେଳେ ଗୋଟେ ସାତ ପ୍ରହରିଆ ଭାବ ପ୍ରକାଶ କରିଥିଲେ। ମହାପ୍ରଭୁ ସବୁବେଳେ ଭକ୍ତ ରୂପରେ ରହିଛନ୍ତି, ସେ ଭଗବାନ ଯଦିଓ ସେ ଭକ୍ତ ରୂପରେ ନିଜକୁ ପ୍ରକାଶ କରିଛନ୍ତି, ସେ କେବେ ହେଲେ ଭଗବାନ ରୂପରେ ପ୍ରକାଶ କରନ୍ତି ନାହିଁ, କିନ୍ତୁ ମଝିରେ ମଝିରେ ତାଙ୍କର ଭଗବତ୍ତା ପ୍ରକାଶ ପାଇଯାଏ। ଏଇଭଳି ଭାବରେ ଗୋଟେ ଥର ହେଇଥିଲା ନବଦ୍ୱୀପରେ ଗୋଟେ ସାତ ପ୍ରହରିଆ, ସାତ ପ୍ରହରିଆ କହିଲେ 21 ଘଣ୍ଟା ଧରିକିରି ସେ ଭାବରେ ରହିଥିଲେ। ସେ ଭଗବାନ ବୋଲି ସବୁ ସବୁ ଭକ୍ତମାନେ ସବୁ ଆସିକରି ସେ କିଏ ତାଙ୍କୁ ଆଶୀର୍ବାଦ, ଭଗବାନ ତାଙ୍କୁ ସବୁ ଆଶୀର୍ବର ପ୍ରଦାନ କରୁଛନ୍ତି, ଏସବୁ କଥା ବର୍ଣ୍ଣନା କରାଯାଇଛି। ଏହି ସମୟରେ ସମସ୍ତେ ମହାପ୍ରଭୁଙ୍କର କୃପା ପ୍ରାପ୍ତ ହେଲେ, କିନ୍ତୁ ସଚିଦେବୀଙ୍କୁ ସେ କୃପା ପ୍ରଦାନ, ତାଙ୍କ ମା କିନ୍ତୁ ତାଙ୍କୁ କୃପା ପ୍ରଦାନ କଲେ ନାହିଁ। ତେଣୁ ମହାପ୍ରଭୁଙ୍କର ଯେଉଁମାନେ ପାର୍ଷଦମାନେ ସବୁ ଥିଲେ ସେମାନେ କହିଲେ, ପ୍ରଭୁ ଆପଣଙ୍କ ମାଆଙ୍କୁ ଦେବେନି କୃପା? ନା ନା, ତାଙ୍କୁ ଦେବି ନାହିଁ। କାହିଁକି ନା ସିଏ ଅଦ୍ୱୈତାଚାର୍ଯ୍ୟଙ୍କ ପ୍ରତି ଅପରାଧ କରିଛନ୍ତି, ତେଣୁ ସିଏ ଏ କୃପା ପ୍ରାପ୍ତ ହୋଇପାରିବେ ନାହିଁ। କୃଷ୍ଣ ପ୍ରେମ, କୃଷ୍ଣ ପ୍ରେମ ସେ ପ୍ରଦାନ କରୁଥିଲେ। ନମ ମହାବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମ୍ନେ ଗୌରଦିଶ ନମ, କୃଷ୍ଣ ପ୍ରେମକୁ ପ୍ରଦାନ କରୁଥିଲେ, କିନ୍ତୁ ତାଙ୍କ ମାଆଙ୍କୁ ପ୍ରଦାନ କଲେ ନାହିଁ। ତେଣୁ ଏ କଥା ଜାଣିକରି ଅନ୍ୟମାନେ ସବୁ ଯାଇକରି ମାଆଙ୍କୁ କହିଲେ, ସଚିବ ମାଆଙ୍କୁ କହିଲେ, ଆପଣଙ୍କର ଅଦ୍ୱୈତାଚାର୍ଯ୍ୟଙ୍କ ପ୍ରତି କିଛି ଅପରାଧ ହୋଇଛି, ଆପଣ କ୍ଷମା ମାଗନ୍ତୁ, ତାହେଲେ ଆପଣ କୃଷ୍ଣ ପ୍ରେମ ପ୍ରାପ୍ତ ହେବେ। ତେଣୁ ମାଆ ଚାଲି ଆସିଲେ, ମାଆଙ୍କର ମଧ୍ୟ ଭଗବାନଙ୍କର ମାଆ, ସେ କିଛି ଗୁଣ ନଥିବ ତାଙ୍କର, ଭଗବାନ ମାଆ। ତେଣୁ ସେ ଅଦ୍ୱୈତାଚାର୍ଯ୍ୟଙ୍କ ପାଖକୁ ଆସି କ୍ଷମା ପ୍ରାର୍ଥନା କରିବାକୁ ବସିଲେ, କିନ୍ତୁ ଅଦ୍ୱୈତାଚାର୍ଯ୍ୟ କ'ଣ ତାଙ୍କୁ କ୍ଷମା କରିବେ? ସଚିଦେବୀ ଦେଖିକିରି ଏ କଥା ସେ ଅଦ୍ୱୈତାଚାର୍ଯ୍ୟ ଖବର ପାଇଲେ ସେତେବେଳେ ସିଏ ବିହ୍ୱଳ ହୋଇଗଲେ, ପ୍ରେମ ବିହ୍ୱଳ ହୋଇଗଲେ। ସିଏ ମାଆ, ମୋର ମଧ୍ୟ ମାଆ, ସିଏ କ'ଣ ମୋର ଅପରାଧ କରିବେ କହିକିରି ଏଇଭଳି ଭାବେ ପ୍ରେମ ନୃତ୍ୟ କରିବା ପାଇଁ ଲାଗିଲେ। ପ୍ରେମ ନୃତ୍ୟ ଯେତେବେଳେ କରୁଥିଲେ ସେହି ସମୟରେ ସେ ମୋହଗ୍ରସ୍ତ ହୋଇକରି ମାନେ କ'ଣ ମୂର୍ଚ୍ଛା ହୋଇଗଲେ, ତଳେ ପଡ଼ିଗଲେ, ତଳେ ପଡ଼ିଗଲେ। ସେହି ସମୟରେ ସଚିଦେବୀ ଆସିକରି ତାଙ୍କର ପାଦ ଧୂଳି ନେଇକରି ମଥାରେ ଲଗାଇଲେ, କ୍ଷମା ପ୍ରାର୍ଥନା ହେଲା। ତେଣୁ ମହାପ୍ରଭୁ ତାଙ୍କୁ ପ୍ରେମ ପୁଣି ପ୍ରଦାନ କଲେ, ତାଙ୍କ ନିଜ ମାଆଙ୍କୁ ମଧ୍ୟ ଏଇଭଳି ଭାବେ। ତେଣୁ ଏଇଭଳି ଭାବେ ଅନେକ ଲୀଳା ସବୁ ରହିଛି। ହଁ, ଯେତେବେଳେ ଭଗବାନ ତାପରେ ଆସେ ଏସବୁ କଥା ରହିଛି। ତାପରେ ଜଣେ ଥିଲେ କମଳାକାନ୍ତ ବିଶ୍ୱାସ ବୋଲି ଜଣେ ଥିଲେ, କମଳାକାନ୍ତ ବିଶ୍ୱାସ ତାଙ୍କର ଶିଷ୍ୟ ଅଦ୍ୱୈତାଚାର୍ଯ୍ୟଙ୍କର। ଥରେ ମହାପ୍ରଭୁଙ୍କ ଯେତେବେଳେ ଥିଲେ ପୁରୀରେ ଥିଲେ, ସବୁ ଏମାନେ ସବୁ ଯାଆନ୍ତି ପୁରୀକି, ଜଗନ୍ନାଥ ପୁରୀକି ଯାଆନ୍ତି ପ୍ରତିବର୍ଷ ରଥଯାତ୍ରା ସମୟରେ ଯାଆନ୍ତି, ଏବଂ ସେଠି ପ୍ରାୟ ତାଙ୍କର 4 ମାସ 4 ମାସ ବିତିଯାଏ ସେଇଠି, ଏବଂ ଆସିବା ପାଇଁ ନବଦ୍ୱୀପରୁ ପୁରୀକୁ ଆସିବା ପାଇଁ ଗୋଟେ ମାସ ଲାଗେ, ଏବଂ ପୁଣି ପୁରୀରୁ ନବଦ୍ୱୀପ ଯିବା ପାଇଁ ଗୋଟେ ମାସ ଲାଗେ। ଏଇଭଳି ଭାବେ 6 ମାସ ତାଙ୍କର ଏଇଭଳି ଭାବରେ କଟୁଥିଲା, ମହାପ୍ରଭୁଙ୍କ ସଙ୍ଗ କରିବା ପାଇଁ ବା ମହାପ୍ରଭୁଙ୍କ ବିଷୟରେ ଆଲୋଚନା କରି କରିକି ସମୟ ବିତୁଥିଲା ତାଙ୍କର। ନବଦ୍ୱୀପରେ ଥିଲେ ଯେ ଥିଲାବେଳେ ଯେ ଭଗବାନଙ୍କ ମହାପ୍ରଭୁଙ୍କ ଚିନ୍ତା କରୁନଥିଲେ ତା ନୁହଁ, ସବୁବେଳେ ଚିନ୍ତା କରୁଥିଲେ ଭଗବାନଙ୍କର, କିନ୍ତୁ ଭଗବାନ ସଙ୍ଗ ଲାଭ କରୁଥିଲେ 4 ମାସ। ଏହି ସମୟରେ ତାଙ୍କର ଶିଷ୍ୟ ଜଣେ ଆସିଥିଲେ କମଳାକାନ୍ତ, ସେ ସମୟରେ ରାଜା ଥିଲେ ଆମ ପ୍ରତାପ ରୁଦ୍ରଦେବ। ପ୍ରତାପ ରୁଦ୍ରଦେବଙ୍କୁ ସିଏ ଗୋଟେ ଚିଠି ଲେଖିଥିଲେ ଯେ କ'ଣ ନା, ଇଏ ଅଦ୍ୱୈତାଚାର୍ଯ୍ୟ ହେଉଛନ୍ତି, ଇଏ ହେଉଛନ୍ତି ଭଗବାନ ଭଗବାନ, ଆଉ ତାଙ୍କର କିଛି ଋଣ ରହିଯାଇଛି, ଏଠି ଲେଖା ହେଇନି କିନ୍ତୁ ମୋର ଯାହା ମନେ ପଡ଼ୁଛି 400 ମୁଦ୍ରା ନା କେତେ ଏମିତି ଗୋଟେ ରହିଥିଲା, ତାଙ୍କର ଋଣ ହେଇଯାଇଥିଲା, ଋଣ କରିଥିଲେ ବୋଲି କୁହାଯାଇଥିଲା, ସେଇଟା ସେ ପରିଶୋଧ କରିପାରୁନାହାନ୍ତି। ରାଜାଙ୍କୁ ସେ କହିଲେ ଆପଣ ସେଇଟା ପରିଶୋଧ କରିଦିଅନ୍ତୁ, ସେ ରାଜା ସେ ପରିଶୋଧ କରିଦେଲେ ସେଇଟା ଅବଶ୍ୟ, କିନ୍ତୁ ଏଇଟା ଯେତେବେଳେ ମହାପ୍ରଭୁ ଶୁଣିଲେ, ମହାପ୍ରଭୁ ଶୁଣିଲେ ଯେତେବେଳେ ସେ ବହୁତ କ୍ରୋଧ ପ୍ରକାଶ କଲେ, କମଳାକାନ୍ତଙ୍କ ଉପରେ କ୍ରୋଧ ପ୍ରକାଶ କରିକି ତାଙ୍କୁ ଦଣ୍ଡ ପ୍ରଦାନ କଲେ, କହିଲେ ଆରେ ତମେ ଏପଟେ କହୁଛ ସିଏ ହେଉଛନ୍ତି ମହାପ୍ରଭୁ ଭଗବାନ, ସିଏ ଲକ୍ଷ୍ମୀପତି, ତାପରେ ତେଣେ କହୁଛ ସିଏ ହେଉଛନ୍ତି ଦରିଦ୍ର, ତାଙ୍କର ଧନ ନାହିଁ, ଆମର ଗୋଟେ ଗୋଷ୍ଠୀ ଅଛନ୍ତି ସମ୍ପ୍ରଦାୟରେ ଅଛନ୍ତି, ସେ କହୁଛନ୍ତି ଦରିଦ୍ର ନାରାୟଣ, ଭଗବାନଙ୍କୁ ଦରିଦ୍ର ନାରାୟଣ ଏଭଳି ଭାବରେ କହୁଛନ୍ତି। ଆମର ପ୍ରଭୁପାଦ ମହାରାଜ ଏଇ ଟର୍ମଟି ଯେତେବେଳେ ଶୁଣନ୍ତି, ଏଇ କଥାଟି ଶୁଣନ୍ତି ବହୁତ ବିରକ୍ତ ହୁଅନ୍ତି, ଦରିଦ୍ର କେମିତି ନାରାୟଣ ହେବ, ନାରାୟଣ କେମିତି ଦରିଦ୍ର ହେବେ, ଦରିଦ୍ର ନାରାୟଣ ଏ ଟର୍ମ ସେମାନେ କହନ୍ତି, ଦରିଦ୍ର ନାରାୟଣ ସେବା କରୁଛେ, ଦରିଦ୍ର ଜୀବମାନଙ୍କୁ ଯେଉଁ ଖାଦ୍ୟ ପ୍ରଦାନ କରୁଛନ୍ତି କ'ଣ ନା, ଦରିଦ୍ର ନାରାୟଣ ଆମେ ସେବା କରୁଛୁ, ଏଇଭଳି ଭାବ କଥା ସବୁ ରହିଛି, ଦଣ୍ଡ ପ୍ରଦାନ କଲେ। ଏଇଟାକୁ ଦେଖିକିରି ଅଦ୍ୱୈତାଚାର୍ଯ୍ୟ କହିଲେ ପ୍ରଭୁ ଆପଣ ଆଙ୍କୁ କୃପା ପ୍ରଦାନ କରୁଛନ୍ତି, ମୋତେ କୃପା ପ୍ରଦାନ କରୁନାହାନ୍ତି, କହିକିରି ଏ ମହାପ୍ରଭୁଙ୍କ ସହିତ ଏଇଭଳି ଭାବେ ତାଙ୍କ ସହିତ ଆଲୋଚନା କରୁଥିଲେ। ଏଇଭଳି ଭାବରେ ଅନେକ ଲୀଳା ରହିଛି, ଆମେ କଥାକୁ ବିଶ୍ରାମ ଦେବା, ଆଉ ବେଶୀ ଆଉ ଇଏ କରିବାର ସମୟ ହୋଇଗଲାଣି। ମହାପ୍ରଭୁଙ୍କର ଅନ୍ତିମ ଲୀଳାରେ ଅଦ୍ୱୈତାଚାର୍ଯ୍ୟଙ୍କର କଥା ଆସୁଛି, ଅନ୍ତିମ ଲୀଳାରେ ବର୍ଣ୍ଣନା କରାଯାଇଛି, ଅନ୍ତିମ ଲୀଳା ମାନେ ମହାପ୍ରଭୁଙ୍କ ଲୀଳା। ମହାପ୍ରଭୁ 1500-1486 ମସିହାରେ ଆବିର୍ଭାବ ହୋଇଥିଲେ ଏବଂ ସିଏ 48 ବର୍ଷ କାଳ ଏ ଲୀଳା ଏଇ ଧରାଧାମ ଲୀଳା ସବୁ କରିଥିଲେ। ତେଣୁ ଅଡ଼ଚାଳିଶ ବର୍ଷ କାଳ ଲୀଳା କରିଥିଲେ, 1534 ମସିହାରେ ସିଏ ଏ ଧରାଧାମ ତ୍ୟାଗ କଲେ, କିନ୍ତୁ ଇଏ ଯେଉଁ ଆସିଛନ୍ତି ଆମର ଅଦ୍ୱୈତାଚାର୍ଯ୍ୟ, ଇଏ ଆସିଥିଲେ କ'ଣ 1434 ମସିହାରେ ଆସିଥିଲେ ଏବଂ 125 ବର୍ଷ କାଳ ସେ ତାଙ୍କର ଲୀଳା କରିଥିଲେ। 1569 ମସିହାରେ ଅଦ୍ୱୈତାଚାର୍ଯ୍ୟଙ୍କର ତାଙ୍କର ଏ ଧରାଧାମ ତ୍ୟାଗ କରିଥିଲେ। ତେଣୁ ନିତ୍ୟାନନ୍ଦ ପ୍ରଭୁ ଏ ଅଦ୍ୱୈତାଚାର୍ଯ୍ୟକୁ ଏଠି ଗୋଟେ କୁହାଯାଉଛି, ଅନ୍ତର୍ଲୀଳାରେ ବର୍ଣ୍ଣନା କରାଯାଇଛି ଯେ ଜଣେ ଆସିଥିଲେ, ତାଙ୍କ ନାଁ ହେଉଛି ଜଗଦାନନ୍ଦ ପଣ୍ଡିତ। ମହାପ୍ରଭୁ ତାଙ୍କୁ ପଠାଇଥିଲେ, ପୁରୀରୁ ନବଦ୍ୱୀପକୁ ପଠାନ୍ତି, ସିଏ ମାଆଙ୍କୁ ସନ୍ଦେଶ ପ୍ରଦାନ କରନ୍ତି, ଏଭଳି ଭାବରେ ଅନ୍ୟମାନଙ୍କ ସହିତ ମିଶିକରି ଆସନ୍ତି ସିଏ ମହାପ୍ରଭୁଙ୍କ ପାଖକୁ। ସେ ତ ଆସିଲେ, ଜଗଦାନନ୍ଦ ପଣ୍ଡିତ ଆସିଥିଲେ ଆଚାର୍ଯ୍ୟଙ୍କ ପାଖକୁ ଆସିଥିଲେ ବିଦାୟ ନେବା ପାଇଁ, ଯିବା ପାଇଁ। ସେତେବେଳେ ସେ ଗୋଟେ କଥା କହିଥିଲେ, ଏଇଟାକୁ କୁହାଯାଏ ଇଏ ହେଉଛି ଆକୁ କେହି ବୁଝିପାରିବେ ନାହିଁ, ଏଭଳି ଭାବରେ କଥା କହିଥିଲେ କ'ଣ ନା, ଆଚାର୍ଯ୍ୟର ଠାଇ ଗିଆ ଆଜ୍ଞା ମାଗିଲା। ଜଗଦାନନ୍ଦ ପଣ୍ଡିତ ଯାଇଥିଲେ, ଆଚାର୍ଯ୍ୟ ଗୋସ୍ୱାଇଁ ପ୍ରଭୁରେ ସନ୍ଦେଶ କହିଲା, ତେଣୁ ଆଚାର୍ଯ୍ୟ ଗୋସ୍ୱାଇଁ ମହାପ୍ରଭୁଙ୍କୁ ସନ୍ଦେଶ ପ୍ରଦାନ କଲେ କ'ଣ ନା, ତରଜା ପ୍ରହେଲି ଆଚାର୍ଯ୍ୟ କହେନ ଠାରେ ଠୋରେ, ପ୍ରଭୁ ମାତ୍ର ବୁଝେନ କେହି ବୁଝିତେ ନ ପାରେ। ଇଏ ଏଭଳି ଭାବରେ କଥା ଆମେ ଯେମିତି ଶୁଣୁଛେ ମହାଭାରତରେ, ଯେତେବେଳେ କିଏ ଯୁଧିଷ୍ଠିର ମହାରାଜ ଏମାନେ ସବୁ ଯାଉଥିଲେ ସେ ବାରଣାବର୍ତ୍ତକୁ, ଇଏ ମ୍ଳେଚ୍ଛ ଭାଷାରେ କିଛି କଥା କହିଥିଲେ ବିଦୁର, ଅବଶ୍ୟ ଏଇଟା ଇଏ କ'ଣ ପ୍ରହେଲି ନୁହଁ, ଏଇଟା ଭାଷାଟା ଅଲଗା ଥିଲା ବୋଲି ଅନେକ କେହି ବୁଝିପାରିଲେ ନାହିଁ, କିନ୍ତୁ ଏଇଟା ବଙ୍ଗଳା ଭାଷାରେ କହିଛନ୍ତି, କିନ୍ତୁ ଇଏ ଏଭଳି ଭାବରେ ତାହାର ଅର୍ଥ କେହି ବୁଝିପାରନ୍ତି ନାହିଁ। ମହାପ୍ରଭୁ ବୁଝିଲେ କ'ଣ, ସେ କହିଲେ ଆଚାର୍ଯ୍ୟ ଗୋସ୍ୱାଇଁ ତୋର ଯାହା ପହିଲି ଆଚାର୍ଯ୍ୟ ଆଚାର୍ଯ୍ୟ କହେ ନା ଠାରେ ଠୋରେ ଏଇଟାକୁ ସମସ୍ତେ ବୁଝିପାରିବେ। ଆମର ଗୋଟେ କଥା ରହିଛି ସମ୍ବଲପୁରର କଥା, ଏ ଯେଉଁ ଆମର ରହିଥିଲେ ଫକୀରମୋହନ ସେନାପତି, ସେ ମଧ୍ୟ ଗୋଟେ ସେଇଭଳି ଭାବରେ ରହିଛି, ସେ ଗୋଟେ କଥା କହିଛନ୍ତି, କିଏ ବନ୍ଦୀ ଅବସ୍ଥାରେ ଥିଲେ ତାଙ୍କୁ ସେ ଖବର ପଠାଇଲେ ତୁମେ ଏଇଭଳି ଏତିକି ପାନ ଏତିକି ଗୁଆ ଏସବୁ କହିକିରି ଏସବୁ ଗୋଟେ ତଂସ ପଦେଇଥିଲେ, ଏସବୁ ଏଇଭଳି ବନ୍ଦୀରୁ ମୁକ୍ତ ହୋଇଥିଲେ, ଏ କଥା କଥା ଅଛି ମୋର ଏକ୍ଜାକ୍ଟ ମନେ ପଡ଼ୁନି। ତେଣୁ ଅଦ୍ୱୈତାଚାର୍ଯ୍ୟ ମଧ୍ୟ ସେଭଳି କହିଲେ, କ'ଣ କହିଲେ, ପ୍ରଭୁରେ କହିବା ଆମର କୋଟି ନମସ୍କାର। ଜଗଦାନନ୍ଦ ପଣ୍ଡିତ କହିଲେ ଯେ ପ୍ରଭୁଙ୍କୁ ମୋର କୋଟି ନମସ୍କାର ପ୍ରଦାନ କରିବ, ଏଇ ନିବେଦନ ତାହାର ଚରଣୀୟ ଆମାର, ତାଙ୍କ ପାଦ ପଦ୍ମରେ ମୋର ଏତିକି ନିବେଦନ। କ'ଣ ନା, ବାଉଲକେ କହିଅ ଲୋକ ହଇଲ ବାଉଲ, ବାଉଲକେ କହିଅ ଲୋକେ ହଇଲ ବାଉଲ। ଆମର ଯେଉଁ ରହିଛି, ଆମର ଯେଉଁ ଧାରା ରହିଛି, ଏ ଧାରାରେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, 13 ଅପସମ୍ପ୍ରଦାୟ ରହିଛି, ତା ଦେହରୁ ଗୋଟେ ବାଉଲ ଗୋଟେ ଅପସମ୍ପ୍ରଦାୟ, ଆଉଲ ବାଉଲ। ଆମର ଯେଉଁ ରବୀନ୍ଦ୍ରନାଥ ଟାଗୋର, ଯିଏକି ଏଇ ଯେଉଁ ସାହିତ୍ୟ ପାଇଁ ନୋବେଲ ପ୍ରାଇଜ୍ ପାଇଥିଲେ, ସେ ଲେଖିଥିଲେ ଗୀତାଞ୍ଜଳି, ଗୀତାଞ୍ଜଳି ଯେଉଁ ଲେଖିଥିଲେ, ସେ ଏଇ ବାଉଲଙ୍କର ଯେଉଁ ଶିକ୍ଷା ରହିଛି ସେଇ ଶିକ୍ଷାକୁ ସେଇଥିରେ ସେ ପ୍ରଦାନ କରିଛନ୍ତି, ସେଇଥିରେ ସେ ତାରି ବେସିସ୍ରେ ଏଇ ଗୀତାଞ୍ଜଳିକୁ ରଚନା କରିଛନ୍ତି ସେ, ଯାହା ଉପରେ ସେ ପାଇଲେ ନୋବେଲ ପ୍ରାଇଜ୍ ପାଇଥିଲେ ରବୀନ୍ଦ୍ରନାଥ ଟାଗୋର। କିନ୍ତୁ ଏଠି ଯେଉଁ ବାଉଲ କଥା କୁହାଯାଉଛି, ଏ ପାଗଳ କଥା, ବାଉଲ ଅର୍ଥ ହେଉଛି ପାଗଳ, ସିଏ ଜଣେ ପାଗଳ, ତେଣୁ ତାଙ୍କୁ କହିବ ବାଉଲକେ କହିବ ଲୋକେ ହଇଲ ପାଗଳ, ହଇଲ ବାଉଳ, ଲୋକମାନେ ସବୁ ବାଉଲ ବର୍ତ୍ତମାନ ବାଉଲ ହେଇଗଲେଣି, ପାଗଳ ସବୁ ହେଇଗଲେଣି। ତେଣୁ ବାଉଲକେ କହିବ ହାଟେ ନା ବି କହେ ଚାଉଳ, ତେଣୁ ତାଙ୍କୁ କହିବ ଆଉ ହାଟରେ ଆଉ ଚାଉଳ ବିକ୍ରି ହେଉନାହିଁ, ଏଭଳି ଭାବ ବାଉଲକେ କହିବ କାହେ ନାହିଁ କ ଆଉଲ, ବାଉଲକେ କହିବ ଏହା କହିଅଛେ ବାଉଲ। ତେଣୁ ଆର ଅର୍ଥ ହେଉଛି ଯେ ମହାପ୍ରଭୁ ଯେଉଁ କାର୍ଯ୍ୟ ପାଇଁ ଆସିଥିଲେ କୃଷ୍ଣ ପ୍ରେମ ପ୍ରଚାର କରିବା ପାଇଁ, କୃଷ୍ଣ ପ୍ରେମ ପ୍ରଚାର କରିବା ପାଇଁ ଆସିଥିଲେ, ଅନର୍ପିତ ଚରିଂ ଚିରାତ୍ କରୁଣୟା ବତୀର୍ଣ୍ଣ କଳୌ ସମର୍ପିତ ମୁନ୍ନତ ଉଜ୍ଜଳ ରସ ସୁଭକ୍ତି ଶ୍ରିୟମ ହରିପୁରଡ଼ ସୁନ୍ଦର ଦୂତି କଦମ୍ବ ସନ୍ଦିପିତ ସଦା ହୃଦୟ କନ୍ଦରେ ସ୍ଫୁରୁତୁଭ ସଚିନନ୍ଦନ। ଏଇଭଳି ଭାବରେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଯେଉଁଟାକ ବହୁ କାଳ ଧରି ପ୍ରଦାନ କରାଯାଇ ନଥିଲା, କୃଷ୍ଣ ପ୍ରେମ, ସେଇ କୃଷ୍ଣ ପ୍ରେମ ପ୍ରଦାନ କରିବା ପାଇଁ ଆସିଥିଲେ ମହାପ୍ରଭୁ, ତେଣୁ ବର୍ତ୍ତମାନ ସେ କୃଷ୍ଣ ପ୍ରେମ ପ୍ରଦାନ କରିଦେଇଛନ୍ତି। ତେଣୁ ବର୍ତ୍ତମାନ ସିଏ ଯେମିତି ଭଗବାନ କୃଷ୍ଣ ପ୍ରେମରେ ପାଗଳ ହେଇକି ରହିଛନ୍ତି, ବର୍ତ୍ତମାନ ଭାରତରେ ଯେତେ ଲୋକ ସବୁ ରହିଛନ୍ତି ସବୁ କୃଷ୍ଣ ପ୍ରେମରେ ପାଗଳ ହେଇଯାଇଛନ୍ତି, ତେଣୁ ଆଉ ତାଙ୍କର ଆଉ ଇଏ ଯେଉଁ ପ୍ରଚାର ଆଉ ଆବଶ୍ୟକତା ନାହିଁ। ତେଣୁ ସିଏ ତାର ଅର୍ଥ ହେଉଛି ସେ ବର୍ତ୍ତମାନ ତାଙ୍କର ଯେମିତି ଭଗବାନ ଆସିଥିଲା ବେଳେ, ଭଗବାନ ଯେତେବେଳେ ଭଗବାନ କୃଷ୍ଣ ଲୀଳା କରୁଥିଲେ, ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଦେବତାମାନେ ଆସି ଭଗବାନଙ୍କୁ ସ୍ତୁତି କରୁଛନ୍ତି ଏବଂ ସେଇଠି ସେ କହିଛନ୍ତି ପ୍ରଭୁ ଆପଣ ଯେଉଁ କାର୍ଯ୍ୟ ପାଇଁ ଆସିଥିଲେ ସେସବୁ କାର୍ଯ୍ୟ ସମାପନ ହୋଇଯାଇଛି, ଆପଣ ଚାହିଁଲେ ବର୍ତ୍ତମାନ ଆପଣ ଧାମକୁ ଫେରିଯାଇପାରିବେ। ଏକାଦଶ ସ୍କନ୍ଧରେ ଷଷ୍ଠ ଅଧ୍ୟାୟରେ ଦେବତାମାନେ ସ୍ତୁତିରେ ଏଇଟା କହୁଛନ୍ତି ଭଗବାନଙ୍କୁ, ତେଣୁ ଭଗବାନ ତାପରେ ତାଙ୍କର କ'ଣ ଯାଦୁବଂଶ ଧ୍ୱଂସ ହୋଇଗଲା ପରେ ଉଦ୍ଧବଙ୍କୁ ଜ୍ଞାନ ପ୍ରଦାନ କରିକି ସିଏ ତାଙ୍କର ଧାମକୁ ଚାଲିଗଲେ। ତେଣୁ ମହାପ୍ରଭୁ ମଧ୍ୟ ସେ ଶୁଣିକରି ସିଏ ମଧ୍ୟ ବାହୁଲ ହେବା ପାଇଁ ସେ ସେଇଟା ବୁଝିପାରିଲେ, ଜାଣିପାରିଲେ ମୋର ସମୟ ହୋଇଗଲା, 48 ଇୟର୍ସ, 24 ବର୍ଷ ମହାପ୍ରଭୁ ରହିଥିଲେ ନବଦ୍ୱୀପରେ, ଆଉ 24 ବର୍ଷ ରହିଥିଲେ ପୁରୀରେ, 48 ବର୍ଷ ବୟସରେ ଭିତରେ ସେ ତାଙ୍କର କାର୍ଯ୍ୟ ସମ୍ପନ୍ନ କରିଦେଲେ, ଏ କୃଷ୍ଣ ପ୍ରେମକୁ ପ୍ରଦାନ କଲେ ସମସ୍ତଙ୍କୁ, କୌଣସି ବାଛ ବିଚାର କଲେ ନାହିଁ। ଉତ୍ତମ ଅଧମ କିଛୁ ନା ବାଛିଲ ଯାଚିଏ ଦିଲକ କୋଲ କହେ ପ୍ରେମାନନ୍ଦ ଏମନ ଘୋରାଙ୍ଗ ହୃଦୟ ଧରିଆ ବୋଲ। ଏଇ ମହାପ୍ରଭୁ ସମସ୍ତଙ୍କୁ କୃଷ୍ଣ ପ୍ରେମ ପ୍ରଦାନ କରୁଛନ୍ତି, କୌଣସି ବାଛ ବିଚାର କରିନାହାନ୍ତି, ଇଏ ଉତ୍ତମ ବ୍ୟକ୍ତି ଅଧମ ବ୍ୟକ୍ତି, ଭଗବାନ ଆହୁରି ବାଛ ବିଚାର କରିଛନ୍ତି, ଭଗବାନ କୃଷ୍ଣ ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଇଛନ୍ତି ଅର୍ଜୁନଙ୍କୁ ବା ଭାଗବତମରେ ଉଦ୍ଧବକୁ ଯେଉଁ ଜ୍ଞାନ ଦେଇଛନ୍ତି ସିଏ ବାଛ ବିଚାର କରିକି ଦେଇ ସେ ଜ୍ଞାନ ଦେଇଛି, ସେ କହିଲେ ସମସ୍ତଙ୍କୁ ପ୍ରଦାନ କରିବ ନାହିଁ। ଭଗବତ ଗୀତାରେ ଭଗବାନ କହିଲେ ଇଦଂ ତେ ନା ତପସ୍କାୟ ନା ଭକ୍ତାୟ କଦାଚନ ନ ଚା ଶୁଶୁଭେ ବାଚଂ ନ ଚ ମାଂ ଯେ ଅଭ୍ୟସ୍ୟତି, ଏଇଟାକୁ ସମସ୍ତଙ୍କୁ ଏ ଗୀତାର ଜ୍ଞାନ ସମସ୍ତଙ୍କୁ ପ୍ରଦାନ କରିବ ନାହିଁ। ଏବଂ ସେ ନା ଯେଉଁମାନେ ଅଳ୍ପ ତପସ୍ୟାକାରୀ, ଯେଉଁମାନେ ଭକ୍ତ ନୁହନ୍ତି, ଯେଉଁମାନେ ଅଳ୍ପ ନା ତପସ୍କାୟ ନ ଭକ୍ତାୟ କଦାଚନ ନ ଚା ଅଶ୍ରୁଷ୍ରେ ବାଚନ୍, ଏ ଗୀତାକୁ ସେମାନେ ଶ୍ରବଣ କରୁନାହାନ୍ତି, ନ ଚା ଅଶ୍ରୁଷ୍ରେ ବାଚନ୍, ସେମାନଙ୍କୁ ପ୍ରଦାନ କରିବ ନାହିଁ। ଯେଉଁମାନେ ବିଦ୍ୱେଷୀ, ଭଗବାନ ବିଦ୍ୱେଷ କରୁଛନ୍ତି, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ବିଦ୍ୱେଷ କରୁଛନ୍ତି, ତାଙ୍କୁ ପ୍ରଦାନ କରିବ ନାହିଁ। ଭାଗବତ ମଧ୍ୟ ଏକାସ୍କନ୍ଧରେ ସେଇଟା ଭଗବାନ କହୁଛନ୍ତି ଉଦ୍ଧବଙ୍କୁ, ସମସ୍ତଙ୍କୁ ପ୍ରଦାନ କରିବ ନାହିଁ, ବାଛ ବିଚାର କରିଛନ୍ତି। କିନ୍ତୁ ମହାପ୍ରଭୁଙ୍କର କୌଣସି ବାଛ ବିଚାର ନଥିଲା, କୌଣସି ବାଛ ବିଚାର ନ କରିକି ସମସ୍ତଙ୍କୁ ସେ କୃଷ୍ଣ ପ୍ରେମ ପ୍ରଦାନ କରୁଥିଲେ। ଏବଂ ଏଇ ଯେଉଁ କୃଷ୍ଣ ପ୍ରେମ ପ୍ରଦାନ କରୁଥିଲେ, କୃଷ୍ଣ ପ୍ରେମ ରୂପକ ଯେଉଁ ଭଣ୍ଡାର ରହିଥିଲା, ତାର ଭଣ୍ଡାର ରକ୍ଷକ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ। ଭଣ୍ଡାର ରକ୍ଷକ ସେ, ତାଙ୍କୁ ଆମେ ପ୍ରାର୍ଥନା କଲେ ସେଇ କୃଷ୍ଣ ପ୍ରେମକୁ ଆମେ ପ୍ରଦାନ କରିବେ। ଆଜିର ଦିବସରେ ଆମେ ତାଙ୍କ ପାଖରେ ପ୍ରାର୍ଥନା, ତାଙ୍କ ପାଦ ପଦ୍ମରେ ପ୍ରାର୍ଥନା କରିବା, ସେହି କୃଷ୍ଣ ପ୍ରେମକୁ ଆମକୁ ପ୍ରଦାନ କରନ୍ତୁ। ଅଦ୍ୱୈତାଚାର୍ଯ୍ୟ ସେ ହେଉଛନ୍ତି କୃଷ୍ଣ ପ୍ରେମର ଭଣ୍ଡାରୀ, ସିଏ ତା'ର ଭଣ୍ଡାର ରକ୍ଷକ, ଏର ତାଙ୍କ ସିଏ ରକ୍ଷା କରୁ, ମାନେ ସେଇଟା ଭଣ୍ଡାର ଦାୟିତ୍ୱରେ ସେ ଥିଲେ, ରକ୍ଷା କରୁଥିଲେ ରକ୍ଷକ ସିଏ। ତେଣୁ ଆମେ ଯଦି ତାଙ୍କୁ ପ୍ରାର୍ଥନା କରିବା, ସେ କୃଷ୍ଣ ପ୍ରେମ ଆମକୁ କିଛି ପ୍ରଦାନ କରିବେ। ତେଣୁ ଆଜିର ଦିବସରେ ଆମେ ସେ ଅଦ୍ୱୈତାଚାର୍ଯ୍ୟଙ୍କୁ ପାଦ ପଦ୍ମରେ ପ୍ରାର୍ଥନା କରିବା, ସେଇ କୃଷ୍ଣ ପ୍ରେମ ଆମକୁ ପ୍ରଦାନ କରନ୍ତୁ। ଆ ପରେ ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ ତିଥି ଆସିବ, ତେର ନା କେବେ ପଡ଼ୁଛି, ଗୋଟେ ଏଗାର ନା କ'ଣ ଆସିବ, ନିତ୍ୟାନ୍ତ ଚଉଦରେ ଯଦି ପଡ଼ିବ, ନିତ୍ୟାନନ୍ଦ ପ୍ରଭୁଙ୍କର ଆସିବ, ନିତ୍ୟାନନ୍ଦ ପ୍ରଭୁଙ୍କୁ ପ୍ରାର୍ଥନା କରିବା। ଯେମିତି ଭଗବାନ କୃଷ୍ଣ ଆସିବା ପୂର୍ବରୁ ବଳରାମ ଆସିକରି ଶଯ୍ୟା ସ୍ଥାପନ କରିଥିଲେ, ବଳରାମ କୃପାପ୍ରାପ୍ତ ହେଲେ ଆମେ କୃଷ୍ଣଙ୍କର କୃପା ପ୍ରାପ୍ତ ହେବା, ସେହିଭଳି ଭାବରେ ଅଦ୍ୱୈତାଚାର୍ଯ୍ୟ କୃପାପ୍ରାପ୍ତ ହେଲେ ଆମେ ନିତ୍ୟାନନ୍ଦଙ୍କ କୃପାପ୍ରାପ୍ତ ହେବା, ଏବଂ ନିତ୍ୟାନନ୍ଦଙ୍କ କୃପାପ୍ରାପ୍ତ ହେଲେ ଆମେ ମହାପ୍ରଭୁଙ୍କର ଭଗବାନ କୃପାପ୍ରାପ୍ତ ହେବା। ତେଣୁ ମହାପ୍ରଭୁଙ୍କର ଆବିର୍ଭାବ ଆସିବ, ଆମେ ତାଙ୍କର ଲୀଳା ଆରମ୍ଭ ହେବ, ଏଠୁ ଆଜିଠୁ ଆରମ୍ଭ ହୋଇଗଲା ମହାପ୍ରଭୁଙ୍କ ଲୀଳା ଆରମ୍ଭ କରିବା। ଚୈତନ୍ୟ ଚରିତା ଅମୃତ, ଅମୃତ ଇଏ ଚୈତନ୍ୟ ଚରିତା ଅମୃତ ଅମୃତ। ତେଣୁ ଆଜି ଆମେ ଏଇଠି ଅଦ୍ୱୈତାଚାର୍ଯ୍ୟଙ୍କ ପାଦ ପଦ୍ମରେ ପ୍ରାର୍ଥନା କରିକିରି ଆମର କଥାକୁ ବିଶ୍ରାମ ଦେବା। 2 ମିନିଟ୍ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରିକିରି କଥାକୁ ବିଶ୍ରାମ ଦେବା।